ভগবতে বাসুদেবায়, শ্রীমদ্ ভাগবতম দশম স্কন্ধ নবম অধ্যায়। মান শ্রবণ করুথিলে কি কৃষ্ণঙ্কর নিদ্রা ভাঙ্গিগলা, সেটা শ্রবণ। রাত্রির দীর্ঘ সময় পর্যন্ত খেলিবে, শোইবে, ভোর ভোর শোইবে, কিন্তু কৃষ্ণ উঠে পড়লে কৃষ্ণঙ্ক পাইঁ যে বাৎসল্য রস, কৃষ্ণ রস কণ রস উদিত হুয়ে, রস সম্বন্ধ কু পুষ্ট করে, জড় সম্বন্ধ হো বা চিত সম্বন্ধ হো। জড় সম্বন্ধ যেভাবে পিতা পুত্র হচ্ছেন, ভাই ভাই হচ্ছেন, স্বামী স্ত্রী হচ্ছেন, বন্ধু বান্ধব, যে সম্বন্ধ গোটে রস রহলে তা সম্বন্ধটা পুষ্ট হব না হবনি। যেমন স্বামী স্ত্রী সে বিবাহ হয়েছেন, সবু লোক জাঁচান স্ত্রী বি সুন্দর লোক অছি, তার রেকর্ডরে সব স্বামীর রেকর্ডরে তার সব স্বামী বলি এ স্ত্রী বলি প্রমাণ অছি, কিন্তু তাঙ্ক ভিতরে গোটে রস নাই। রস অর্থ সেটা যদি না সম্বন্ধটা কেমতি দৃঢ় হব, জড় সম্বন্ধ বি রইপারবনি রস বিনা, আর চিত সম্বন্ধ এ তো রসর, ভক্তি হচ্ছে গোটে রস, যেমনি জিহ্বাকে গোটে রস মিলুছে, ভোজন আমি ভোজন করুছি আমি গোটে রস মিলুছে জিহ্বাকে, জিহ্বা সন্তুষ্ট হচ্ছে। রস ন মিললে কৌশি ইন্দ্রিয় বি সন্তুষ্ট হবনি, যদি কান সে গোটে গীত শুণুছি, কর্ণ গোটে গীত শুণু, তা গোটে রস মিলুছে, সব গোটে সুন্দর জিনিস দেখিদেব চক্ষুটা তাকে আট্রাকটিভ লাগবে, তা যদি গোটে আউ গোটে জিনিস দেখা সে দেখুছি সব গীত ভালো লাগবেনি, কারণ সেটার কিছু আট্রাকটিভ জিনিস আকর্ষণীয় জিনিস না, চক্ষুটা গোটে খোঁজুছি রস, কর্ণ বি গোটে রস খোঁজুছি, গোটে ভাবে তুমি কাউ ডাকি দিও কেমতি অছ কেমতি অছ, তাকে শুনলাকে ভালো লাগুছে, সব ইন্দ্রিয় রস দরকার। জড় রসরে ইন্দ্রিয় মানঙ্কর পুষ্টি হয়েপারবে, ইন্দ্রিয় মানঙ্কর আকাঙ্ক্ষা বড়িব, দুঃখী আব জীব এপা দুঃখী। জড় রসরে গোটে এমনি গুণ অছে, সেটা কোণ সন্তাপ অধিকা দিয়ে, যেহি সংস্পর্শা ভোগা দুঃখ জন এবতি আদ্যন্তবন্ত কুন্তে নতে ঈশ্বর মতে বুদ্ধা, ভগবান কে রস নুহে সেগুড়ি জড় রস, রসের সম্বন্ধটা পুষ্টি হুয়ে, সব ইন্দ্রিয় মানে রস চাহি, আর ভগবান রস বৈশ, ভগবান ভালো পাই হলে তুমি গোটে রস রহা দরকার, তুমি রসিক কুন্দ এই রসিক রস কি বড়ে, যেমন গোটে ছোট উদাহরণ দেলে বুঝি হব, সে তো সে রসর যে ব্যাখ্যা রয়েছে আধ্যাত্মিক স্তরে সে বহুত উন্নত, সরল কথার আমি আলোচনা করিবা। যেমন গোটে আমার পাখে কে মন্দির অছে যে তারিণী মন্দির মাঙ্কর মন্দির অছে, কে কে ভালো লাগুছে ভাবলে খালি মন্দার লাগুছে, মন্দার নাই আছে টগর লাগুনি লাগুছে, যেন যে ফুল তোলিব আমার ফুল খণ্ডে দেওয়া কথা, টগর ফুল আনি দিদি মন্দিরে যে মানে শিবঙ্কু টিকে ভালো পান, তাঙ্কর শিবঙ্কু তাঙ্কর গোটে রস রয়েছে হৃদয়ের, সে খোঁজি 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 যাবে কোটি দুর্দ্রা ফুল আছে, যে লক্ষ্মী মন্দিরকে যাবে সে কোণ করছে, যদি তাঙ্কর কামনা গোটে রয়েছে মো লক্ষ্মী লক্ষ্মীকে ফুলটা দেলে পদ্ম ফুল দেলে সে ধন দেবে সে খুশি হবে, শিবজীকে দুর্দ্রা ফুল দেলে সে খুশি হবে, মাঙ্কু তারিণী মাঙ্কু মন্দির ফুল দেলে খুশি হবে, কিন্তু যাহার রস নাই হৃদয়ের সে মতো গোটে ফুল দেবার আছে ঠাকুরকে, যা গোটে দিয়েদেলে গুড় ফুল হলে গলা আও, কিন্তু যার টিকে রস রয়েছে যার টিকে না মা মাঙ্কর পছন্দ তারিণীঙ্কর এটা পছন্দ, সে কম করি সে খোঁজি খোঁজি কোটি মন্দির ফুল আনি, এটা গোটে রস জিনিস, ভক্তির গোটে রস জিনিস, ভোগ লগে কোণ লগাইবা না যা লগাইদেবা গোটে চাহিছি লগাইদে, ভোগটা লাগুছি আচ্ছা ভোগটা ভোগটা কাহিঁকি লাগুছি না ভোগ খাইবে কি এস, ভোগটা লগাইয়া বড় জিনিস নুহে, কোণ অছি ঘরে না সে খজুরি কুড়ি অছি টিকে লগাইদে ঠাকুর, ভগবানকে আমি ভোগ লগাইয়া না, তার ভগবানকে ভোজন করিবা পাইঁ ভোগ লগাউছে না ঘণ্টি বজাইকি খালি ঠাকুরকে ঠাকুরঙ্ক পাইঁ ভোগ লগাউছে, এটা গোটে বিধি কর্মকাণ্ড, যেমন বস্ত্র অভাবে সূত্র দান তার গোটে ন্যায় আছে, କର୍ମକାଣ୍ଡ ନା କଣ ବସ୍ତ୍ର ଯୋଡ଼ି ଯେ ଦେଇପାରୁନି ସୂତ୍ର ଆଉ କଣ ଆଣିଛ ଶାଢ଼ୀ ଆଣିଛ ନା ଶାଢ଼ୀ ଆଜ୍ଞା ଆଣ ଭୁଲି ଯାଇଛ ଆଉ ଭୁଲି 100 ଟଙ୍କା ମତେ ପର ଦେଇଦେବ ସେ ଆଉ ସେତେବେଳେ କହିବେନି ସେତେବେଳେ 100 ଟଙ୍କା କହିବେନି କାରଣ ମାଇକିରେ ମାଇକି ଚାଲିଛି ଲୋକ ଅଛନ୍ତି ହଉ ଠିକ ଅଛି ବସ୍ତ୍ର ଭାବେ ସୂତ୍ର ଦାନ ସେଠୁ ସୂତାକୁ ଦେଇଦେବେ ନୂଆ ସୂତା ଆଉ ଗୋଟେ ନୂଆ ସୂତା ଆଣ ହଁ ସୂତା ଲେଖିଥିଲା ଆଣିଛ ନା ହଁ ଆଣ ବସ୍ତ୍ର ଭାବେ ସୂତ୍ର ଦାନ ବସ୍ତ୍ର ନାହିଁ ମାନେ ସୂତାରେ ହେଇଛି ବସ୍ତ୍ରଟା ସୂତା ଦେଇଦେବେ ମାଙ୍କ ଯେତେବେଳେ ହିସାବ କରାହବ ନା କହିବେ ସେଟା ଆଣିନଥିଲେ 100 ଟଙ୍କା ସେଥିପାଇଁ ଦିଅ ଶାଢ଼ୀ ପାଇଁ 100 ଟଙ୍କା ଦିଅ ଶାଢ଼ୀଟା କହିଥିଲା ଆଣିବା ନେଇ ତେଣୁ ଯେତେ ପ୍ରକାର ପୂଜା ଉପାସନା ସବୁ ରହିଛି ଭକ୍ତିରେ ବିଶେଷ କରି କର୍ମକାଣ୍ଡରେ ଗୋଟେ କର୍ମକାଣ୍ଡ କଣ ଗୋଟେ ବିଧି ପ୍ରାବଲ୍ୟ ସେଠି ଦି ଜଣଙ୍କର ବେପାର କାର ଦେବତା ମଧ୍ୟରେ ସେ ଯିଏ କରୁଛି ଯଜ୍ଞ କରାଉଛି ଯିଏ କର୍ତ୍ତା ଯିଏ ସେ ତାର କଣ ଉଦ୍ଦେଶ୍ୟ ମୁଁ କେମିତି ଯଜ୍ଞ କରିକି ଲକ୍ଷେ ଖର୍ଚ୍ଚ କରି 5 ଲକ୍ଷକୁ ପାଇବି ସେ ବେପାର ନା ଆଉ ବେପାର ଭକ୍ତି ଆଉ କାମନା ଯୋଉଠି ରହୁଛି ସେଠି ଭକ୍ତି ହବନି ଭକ୍ତି ପାଖରେ କାମନା ଶବ୍ଦ ଲାଗିବନି ଭକ୍ତ ଆମେ ଭଗବାନଙ୍କର ଭକ୍ତ ହେଲୁ କୃଷ୍ଣଙ୍କର ଭକ୍ତ ହେଲୁ କାମନା ଯଦି ରହିଲା ତା ଭକ୍ତି କେମିତି ହେଲା ଭକ୍ତିର ସଂଜ୍ଞାଟା ପାଖରେ ଆଉ କାମନା କିଛି ଲାଗିପାରିବନି ସେଥିପାଇଁ ଭକ୍ତ ହେଲେ ବି ସକାମ କାମନା ଯୁକ୍ତ ଭକ୍ତି ସେଥିପାଇଁ ଅନ୍ତର ପ୍ରସନ୍ନ ହୁଏ ନା ଜଣେ କହିବ ନା ମୁଁ ଏତେଦିନ ଭକ୍ତି କରୁଛି କିନ୍ତୁ ମୋତେ କାହିଁକି କିଛି ଗୋଟେ ଭଲ ଲାଗୁନି ଗୋଟେ ଆନନ୍ଦ ଏଇଥିପାଇଁ ଲାଗୁନି କିଛି କାମନା ରହୁଛି କାମନା ରହିଲା ଭକ୍ତିଟା ଆନନ୍ଦ କେମିତି ଲାଗିବ ସେଠି ରସ କେମିତି ଉଦିତ ହବ ଯେତେବେଳେ ଗୋଟେ କାମନା ତୁମର ରହୁଛି ସେଠି ରସ କେମିତି ଆସିବ ସଂସାରରେ ଯେ ଯେଉଁଠି ଆନନ୍ଦ ମିଳେ ସେଠି କଣ୍ଡିସନ ନଥାଏ ଦେଖ ଖୋଜିକି ମଣିଷକୁ ଯେଉଁଠି ଆନନ୍ଦ ଯେଉଁଠି ସର୍ତ୍ତ ନାହିଁ ସେଠି ଆନନ୍ଦ ମିଳିବ ଯେଉଁଠି ସର୍ତ୍ତ ଅଛି ସେଠି କିଛି ଆନନ୍ଦ କାମନା ରହୁଛି କାମନା ରହିଲେ ଯୁବକୁ ସୁଖ ମିଳିବନି ସକାମ ଭକ୍ତି ସେଥିରେ ଭକ୍ତି ଭଜନ ଚାଲିଥିବ ସାଧନ ଚାଲିଥିବ ସବୁ ଚାଲିଥିବ ମିଳିବନି ରସ ଦରକାର ହୃଦୟରେ ରସ ଆବଶ୍ୟକ ଭାବ ସ୍ଥିତି ପରେ ସୁରସର ଉଦିତ ହୁଏ ପ୍ରେମ ପ୍ରେମ ରସ ସେଥିପାଇଁ ସଖ୍ୟ ରସ ଦାସ୍ୟ ରସ ବାତ୍ସଲ୍ୟ ରସ ମାଧୁର୍ଯ୍ୟ ରସ ଏଟା ଗୋଟେ ରସ ଯେମିତି ମିଠାରେ କଣ କୁହନ୍ତି ଚିନି ସିରା ଦିଅନ୍ତି ସିରାକୁ କଣ କୁହନ୍ତି ଜାଣ ଆଉ ତୁମେ କଣ ତୁମର ନାଇଁ କି ରସ ଟିକେ ପକାଅ ହଁ ରସରେ ବୁଡ଼ାଅ ସବୁଥିରେ ସୁନା ପାଣି ଦେଲେ ଯେ ସୁନା ପାଣି ଦିଅନ୍ତି ସୁନା ସେ ରସ ବି କୁହନ୍ତି ରସରେ ବୁଡ଼ାଅ ରସ ଯୋଉଟା ମାଧୁର୍ଯ୍ୟ ପୁଷ୍ଟି କରେ ମିଷ୍ଟତା ତାହେଲେ ମିଷ୍ଟତା ଅଛି ରସ ସେଇଟା ଭକ୍ତିରେ ଭକ୍ତିର ରସରେ ହୃଦୟଟା ଭକ୍ତିର ରସରେ ସିକ୍ତ ହବା ଦରକାର ସେଥିପାଇଁ କୃଷ୍ଣଙ୍କର ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ରସିକ ସାଧାରଣ ଲୋକ ଗୋଟେ ଫୁଲମାଳଟା ସେ କଣ କରିବ ମାଙ୍କୁ ଗୋଟେ ଫୁଲମାଳ ଦେ ପୁରୀ ଯାଇଛ ନା ନାଇଁ ଭାବିଲୁ ଯାଇଛ ମାଳ ଦେଖିଛ କିଣିଛ ମାଳ କେବେ ହଁ କଉ ମାଳ କିଣିଛ ତୁଳସୀ ମାଳ କିଣିଛ ତୁଳସୀ ମାଳ ଯୋଉ କିଣିଛ କେତେ ତୁଳସୀ ଲାଗିଥାଏ କୋଉଠି କୋଉଠି ତୁମେ ଗଣିଛ ନା କଣ ତୁଳସୀ ଦେଖିନ ସେ କେମିତି ଗଣ୍ଠି ପଡ଼ିଥିବ ସେ ଯୋଉ କଣଟା ଏ ଯୋଉ ପଟୁଆରେ କଦଳୀ ପଟୁଆ କି ଜଗନ୍ନାଥଙ୍କୁ ଜଣେ ଭକ୍ତ ଦବ ତେଣୁ କଦଳୀ ପଟୁଆଟା ଏତେ ଦିନ ପାଥିବ ଗୋଟେ ଗୋଟେ ଛାଡ଼ିକି 4-5 ଟଙ୍କା ନେଇ ଗୋଟେ ଗଣ୍ଠି ଗଣ୍ଠି ପକେଇ ଦିଆହେଇଛି କେତେ କମ ତୁଳସୀ ପତ୍ରରେ ମାଳଟା ହେଇପାରିବ ଏତେ କମ ତୁଳସୀ ପତ୍ରରେ ମାଳଟା ସରିପାରିବ ଯୋଉ ଫୁଲମାଳ କେବେ କିଣିବ ଦେଖିବ ଟଗର ଫୁଲ କଣ ହେଇଥିବ ତା ଡେମ୍ଫ ସହ ସବୁ ଗୁନ୍ଥା ହେଇଥିବ ଲମ୍ବା 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 କାହିଁକି ଅଳ୍ପ ଫୁଲରେ ମାଳଟା ବଡ ହେଇଯିବ ଅଳ୍ପ ଫୁଲରେ ମାଳଟା ବଡ ହେଇଯିବ ସେଠି କଣ ଗୋଟେ ରସ ରହିଛି କିଣିବା ଲୋକ ଯିଏ ବିକୁଛି ସେ ପଇସା ପାଇଁ ଯିଏ କିଣୁଛି ମୁଁ ମୋର ଚଢ଼େଇଦେବି କିନ୍ତୁ ମାଳଟା ପିନ୍ଧି ହୋଇକି ଭକ୍ତର ଯେତେବେଳେ ସେବା ସେଇ ଫୁଲ ମାଳ ଉପରେ ସିଏ ଅଲଗା ଚିନ୍ତା କରିବ କୋଉ ଫୁଲଟା କେମିତି ଦେଲେ ଭଗବାନ ସୁନ୍ଦର ଲାଗିବ ଯେମିତି ଫୁଲ ଅଛି ଯେଉଁଭଳି ଭାବରେ କେମିତି ଭାବ ଏଟା ତା ରସର ଜିନିଷ ଭକ୍ତିଟା ପୁରା ରସ ଜିନିଷ ହୃଦୟ ରସ ନ ଆସିଲେ ହବନି ଆଉ ଆମେ ଆତ୍ମା ଯେହେତୁ ଆମେ ଆମର ଅନୁସନ୍ଧାନ ରହୁଛି କେବଳ ସବୁବେଳେ ଗୋଟେ କୋଉଠି ଆନନ୍ଦ ପାଇବି ରସ ପାଇବି ଆଉ ବିଶେଷ କରି ଆମେ ଭଗବାନଙ୍କର ଭକ୍ତ ହେଇଛେ ନା ଆମର ଏଇଟା ହଉଛି ଲକ୍ଷ୍ୟ ଯେଭଳି ଯଶୋଦା ମାତା ଭଗବାନ ଚାହୁଁଛନ୍ତି ରସଟାକୁ ଯଶୋଦା ମାତାଙ୍କ ହୃଦୟରେ ଯୋଉ ବାତ୍ସଲ୍ୟ ରସ ତାକୁ ବୃଦ୍ଧି କରିବେ ବଢିବ ସେ ଲୀଳା କରୁଛନ୍ତି, ନିଜେ ବନ୍ଧନରେ ପଡ଼ିବେ। ଯଶୋଦା ମାତା ଯେତେବେଳେ ଦଧି ମନ୍ଥନ କରୁଛନ୍ତି, ଶବ୍ଦ ଶୁଭୁଛି ହୃଦୟରେ ତାଙ୍କର ବାତ୍ସଲ୍ୟ ରସାସିକ୍ତ ଯୋଉ ମଧୁର ବାଣୀ, କୃଷ୍ଣଙ୍କର ନିଦ୍ରା ଭାଙ୍ଗଲା। ତାଂ ସ୍ତନ୍ୟ କାମ ଆସାଧ୍ୟ ମନ୍ଥନ ମଧ୍ୟନ୍ତି ଜନନୀମ ହରି। ଯୁବ ଗୋସ୍ୱାମୀ ସେଠି ହରିଶବ୍ଦର ଅର୍ଥକୁ କହୁଛନ୍ତି, ଆଜି ଆନନ୍ଦ ଦେବେ ଯଶୋଦାଙ୍କୁ, ଯଶୋଦାଙ୍କୁ ଆନନ୍ଦ ଦେବା ପାଇଁ ଆସି ଦଧି ମନ୍ଥନ ସେ କଣ କୁହନ୍ତି, ଖୁଆ ଦଣ୍ଡକୁ ଧରୁଛନ୍ତି। ମା ତୁମେ ମା ହେଇଛ, ତୁମେ ଜାଣିପାରୁନ, ଆଉ ମନ୍ଥନ କରନି, ମନ୍ଥନ କରିବା କିଛି ଆବଶ୍ୟକ ନାହିଁ, ଭକ୍ତର ଏତେ ଶ୍ରମ କିଛି ଆବଶ୍ୟକ ନାହିଁ, ସାଂସାରିକ ଶ୍ରମର କିଛି ଆବଶ୍ୟକ ନାହିଁ। କୃଷ୍ଣଙ୍କ ପାଇଁ ଯୋଉ ଯୋଉ ସେବାଟା କରାଯାଏ ସେଥିରେ ଶ୍ରମ ତାକୁ ଲଗାଯିବନି, କୃଷ୍ଣଙ୍କ ପାଇଁ ଯୋଉଟା କରାଯାଏ ସେଟା ଶ୍ରମ ନୁହେଁ, ସେଥିରେ ଟାୟାର୍ଡ ଫିଲ୍ ହୁଏ ନା। ସଂସାର ସଂସାର ପାଇଁ ଯୋଉଟା କରାଯାଏ ସେଟା କଣ ଶ୍ରମ, ସେଥିରେ ବହୁତ ଖଟିବା, ବହୁତ ଆଜି ଖଟିଲି। କୃଷ୍ଣଙ୍କ ପାଇଁ ଯୋଉଟା କରାଯାଏ ସେଟା ଶ୍ରମ ନୁହେଁ, କାରଣ ସେଟା ହଉଛି ରସ, ସେଥିରେ ଆନନ୍ଦ ଅଛି। ଯେମିତି ଚିନ୍ତା କରି ତୁମେ ଦେଖ, ସଖୀମାନେ କେତେବେଳେ ଶୋଉଥିଲେ, ରାଧାରାଣୀ କଥା ଚିନ୍ତା କର, ଶୋଇବାକୁ ତୁମ ସମୟ କାହିଁ, କେବଳ ଶୁଅନ୍ତି ଗୋଟେ ଘଣ୍ଟା, ଗୋଟେ ଘଣ୍ଟା ଭିତରେ ଶୁଅନ୍ତି ଚିନ୍ମୟସରେ, କିନ୍ତୁ କେତେ ଆନନ୍ଦ ରସ କେତେ ରହିଛି। ଭଗବାନଙ୍କର ଭକ୍ତମାନେ ଶୁଣୁଛି, ଯେମିତି ପ୍ରଭୁପାଦ 2 ଘଣ୍ଟା 3 ଘଣ୍ଟା 2.5 ଘଣ୍ଟା, ଭକ୍ତିମନ ଠାକୁର 2 ଘଣ୍ଟା, ତାଙ୍କୁ ଏତେ ରସ ମିଳେ ଶାସ୍ତ୍ର ଶ୍ରଦ୍ଧା କରିବା, ରଚନା କରିବା, ଟାୟାର୍ଡ ଫିଲ୍ ହୁଏ ନା। ଆମର ଯେହେତୁ ଜଡ଼ ଶରୀର, ଆମେ ସେ ସ୍ଥିତିକି ଯାଇନା, ଆମେ କ'ଣ, ଆମକୁ ଶୋଇବା ଆବଶ୍ୟକ ପଡ଼ୁଛି, ସବୁ ଜିନିଷ ଆବଶ୍ୟକ ପଡ଼ୁଛି। ଯେ ହୃଦୟରେ ରସ ଆସିଲା ତାର କିଛି ନାହିଁ। ବହୁତ ବାହାର ଲୋକ ଅଛନ୍ତି, ଯେଉଁ ଡ୍ରାଇଭର ଗୁଡ଼ାକ ମୁଁ ପଚାରେ, 15 ଦିନିଆ ଡ୍ୟୁଟି କରନ୍ତି, ଯେଉଁ ଡ୍ରାଇଭର ଗୁଡ଼ାକ ଯେଉଁ ବସ୍ ନେଇକି ଯାଉଛନ୍ତି, ସେ ସବୁ ବସ୍ ନେଇକି ଯିବେ ପ୍ରତିମାନ ପୁରା ଅନହିତ ସେମିତି। ମୁଁ ପ୍ରାୟ ସମୟରେ ଏ ସିଟ୍ ମିଳେନି, ଆଗ ସିଟ୍ରେ ବସିକି ସବୁ ସେ ଯେଉଁ ଡ୍ରାଇଭରଙ୍କ ପାଖ ସିଟ୍ରେ ବସିକି ଆସେ, ଅଧା ରାସ୍ତାରୁ ସେ ଜଳସୁର ଆଡୁ ଭାଗବତ କଥା ହୁଏ, ବାଲେଶ୍ୱର ଆଡୁ ଏଇ ପଟାମୁଣ୍ଡି ଆଡୁକୁ ଆସିଲା ବେଳକୁ, ଆଉ ସେ ଯେଉଁ ଗାଡ଼ି ସବୁ ଫେରେ ଯେଉଁ ଡଲଫିନ୍ ଫଲଫିନ୍ ବସ୍ ଗୁଡ଼ା, ତାଙ୍କ ଆଗ ସିଟ୍ରେ ବସିକି ଯାଏ, ଆଉ ଗଲାବେଳକୁ ସେଇ ବସ୍ ସିଟ୍ରେ ଯାଇ ଓହ୍ଲେଇବି ସେ ଚେକ୍ ଗେଟ୍ରେ, ସେ ଆଉ ତାଙ୍କୁ ସିଟ୍ ଦେବେନି, ଫୁଲ୍ ସିଟ୍ କାଲକାଟା ସିଟ୍ ଦେବେ, ମୁଁ ହେଉଛି ମୋର ଆଗ ସିଟ୍ଟା, ଡ୍ରାଇଭର ପାଖକୁ ବସେ, ସେ ପୁରା ବସିଥିବ ସେମିତି ଅନେଇଥିବ, ସମସ୍ତେ ଆଣେ ଘୁମୁଡ଼ି ମାରିବେ, ତାକୁ ନିଦ ଲାଗୁଛି, ଦେଖ ତାର ଗୋଟେ ଦାୟିତ୍ୱ ରହିଯାଉଛି, ତାର ଗୋଟେ ଆନନ୍ଦ, ମୁଁ ଏତେ ଲୋକଙ୍କୁ ନେଇକି ଧରିକି ଯାଉଛି। ସବୁ ଜିନିଷ ପଇସାରେ ଦେଖାଯିବ ନା, ଜଣେ ଯଦି ପଇସା କଥା ଚିନ୍ତା କରିବ, ରାତି ନିଦ୍ରା ହେଇ କ'ଣ ମୋର ଏଥିରେ ପଇସା ରୋଜଗାର କରିବାର ଅଛି, ତାକୁ ଗୋଟେ ଆନନ୍ଦ ଅଛି ସେଥିରେ, ଏତେ ଲୋକ ଧରିକି ଯାଉଛି, ଲୋକ ଯେତେବେଳେ ଓହ୍ଲେଇ କହିବେ ହଁ ଠିକ୍ ଟାଇମ୍ରେ ଗାଡ଼ିଟା ପହଞ୍ଚିଗଲା, ତା ମନ ଖୁସି ହେଇଗଲା, ତା ଗୋଟେ ରସ ମିଳିଲା। ଜୀବନର ସବୁ ଜିନିଷ ଅର୍ଥମୟ ଲୋକ କରାଏ ନା, ତାର ହୃଦୟରେ ବି କିଛି ଗୋଟେ ରସ ରହିଛି। ଜୀବନରେ ସବୁବେଳେ ଆମକୁ ବିଚାର କରିବାକୁ ପଡିବ, ଭକ୍ତ ଜୀବନ, ଆମେ ଯେଉଁ ଭକ୍ତ ଭଗବାନଙ୍କର ଭକ୍ତ ହେଇଛେ ନା, ଆମକୁ କିଛି ରସ ପ୍ରାପ୍ତ ହେବାକୁ ପଡିବ, ସେଟା ଭଗବାନ ହିଁ ଦେଇପାରିବେ, ଭଗବାନ ସହିତ ସମ୍ବନ୍ଧ ସ୍ଥାପନ କଲେ। ତାଂସ୍ତନ୍ୟ କାମ ଆସାଧ୍ୟ ମଧ୍ୟନ୍ତି ଜନନୀ ହରି। ଯଶୋଦାଙ୍କୁ ଆନନ୍ଦ ଦେବା ପାଇଁ ଆସିକି ଦଧି ମନ୍ଥନ ସେ ଦଣ୍ଡକୁ ଧରି ଦେଉଛନ୍ତି, ମା ତୁମକୁ ଆଉ ଦଧି ମନ୍ଥନ କରିବାକୁ ପଡିବନି, ହଁ ଭକ୍ତକୁ ଏତେ ଶ୍ରମ କରିବା କିଛି ଆବଶ୍ୟକ ନାହିଁ, ଏ କଥାରେ ମୁଁ ଯାଇଥିଲି ସାର, ଭକ୍ତକୁ ଏତେ ଶ୍ରମ କରିବା, ସାଂସାରିକ ଶ୍ରମଟା ସବୁବେଳେ ଗୋଟେ ଟାୟାର୍ଡ ଫିଲ୍ ହୁଏ, ଗୋଟେ ବର୍ଡନ୍ ଫିଲ୍ ହୁଏ, ଗୋଟେ ସବୁବେଳେ ଗୋଟେ ବୋଝ ଲାଗିବ, ସାଂସାରିକ କାମ ଅଳ୍ପ କରେ ତୁମକୁ ବୋଝ ଲାଗିବ, ସବୁବେଳେ ଗୋଟେ ବୋଝ ଲାଗିବ, ଗୋଟେ ସ୍ତ୍ରୀଟା ରହିଲା, ପିଲାଟା ରହିଲା, ପରିବାରଟା ରହିଲା, ଆରେ ତୁମେ ଯାହା କରୁଛ ତାଠୁ ଆମେ ତୁମର ଘରେ 10ଟା ମେମ୍ବର ହେଲା, ଆମର 40ଟା ମେମ୍ବର, ତୁମେ ଯାହା କରୁଛ ଆମେ ତାଠୁ, ତୁମର ପୁଣି କଣ ଅଛି, 5-10 ମଠରେ ଯୋଉ ଆବାଜ ରହିଛି ଖାଉଛି କଥା, ତୁମେ ଖାଇଦେଇ ଉଠି ପଳଉଛ, ତୁମ ସ୍ତ୍ରୀ ଥାଳି ଦଉଛି, ସାଧୁ ଜଣେ ସେ 60 ବର୍ଷରେ ହେଲେ ତା ସେ ଖାଇସାରିବ, ତା ହାତ ତା ଥାଳିଟା ଧୋଇବ, ତା ଲୁଗାଟା ସେ ଧୋଇବ, ତୁମେ ୱାସିଂ ମେସିନ୍ରେ ପକେଇ ଦଉଛ ଲୁଗା ଧୋଇ ଦଉଛ, ତ ଏତେ ପରେ ତୁମ ପାଖରେ ସବୁ ଜିନିଷ ଅଛି, ଦେହାତ କଥା ହେଇଗଲା, ଏଇଠି ଆସିଲ ମୋଡ଼ିଦେଲ ବାବାଜୀର ଦେହାତ ମୋଡ଼ା ମୋଢା ହେଲେ ସେ କଣ କରିବ, କହିଲେ କଣ କରିବ, ତୁମେ ଛୁଆଙ୍କୁ ହାତ ରଖୁଛ ତ, ଆରେ 5 ଟଙ୍କା ଦେଇଦବ ତାଙ୍କୁ ମୋଡ଼େଇବ, ବାବାଜୀ କଣ କରିବ, ନିଜ ଗୋଡ଼କୁ ନିଜ ମୋଡ଼, ନିଜ ଗୋଡ଼କୁ ନିଜ ମୋଡ଼ିଲେ କଣ ହୁଏ ଜାଣିନ, ଆଉ କଣ ଆଉ ତୁମେ ଜାଣିଛ ସବୁ, ଯେ ନିଜ ଗୋଡ଼କୁ ତୁମେ ଯେତେ ମୋଡ଼ିବ ତା ବଥା କିଛି ଯିବ, ସିଏ ତ ହାତ ନିଜ ଗୋଡ଼କୁ ନିଜେ ମୋଡ଼ିଲେ ହାତ ଜଣେ ବଥା ହେଇସାରିବେ, ଲାଭ କଣ ହେଲା, ନିଜ ହାତ ଗୋଡ ଘୋଡ଼େଇ ଗଲେ ଯେମିତି ଚାପେନି, ସେ ଚାପିବାର କିଛି ମୂଲ୍ୟ ନାହିଁ। ଏ ଏଣେ କଣ ଚାପିବ ନିଜ ଗୋଡ଼ରେ ଆଉ ନିଜେ କେବେ ରିଲାକ୍ସ ମିଳିବ? ସେ ଲୋକ କୁହନ୍ତି ଟିକେ ମୋ ମୁଣ୍ଡଟାକୁ ଚାପିଦେଲୁ, କିନ୍ତୁ ତୁ ନିଜେ ଚାପୁନୁ, ସେ କିଛି ହବନି। ସେ ଏନର୍ଜିଟା ସେଇଠି ଲାଗୁଛି ନା, ସେ ବଡିରେ ତ ରହୁଛୁ, ରିଲାକ୍ସ କଣ ଫିଲ୍? କୌଣସି ଦୃଷ୍ଟିରୁ ଗୋଟେ ଜଣେ ସାଧୁଙ୍କୁ ଖାଲି ଜଣେ ଦେଖିବା ଦରକାର। ଗୋଟେ ପରିବାର ଲୋକ କହୁଛନ୍ତି ମୋର ସ୍ତ୍ରୀ ଅଛି, ପିଲା ଅଛି, ଆମେ ବହୁତ ଚିନ୍ତା। ଆରେ ତୁମର କିଛି ନାହିଁ କହିଲେ, ଆମ ହିସାବରେ ତୁମର କିଛି ନାହିଁ, ତୁମ ବେଳେ 10-10 ପରିବାର ଚଳେଇଦେବ। ଆମ ବେଳେ ଲୋକ ଗୋଟେ ଗୋଟେ ଲୋକ ତୁମେ ଯେତିକି ରେସ୍ପନ୍ସିବଲ ଅଛ, 100-100 ପରିବାର ଚାଲିଛ, ଖଟିକି ଆଣୁଛ, ପଇସା ଅଛି, ସ୍ତ୍ରୀଟା ଅଛି, ତୁମର କଣ ଟାଇମ୍ ଅଛି? 9-8 ଭୋଗ ଲାଗିବ ବୋଲି ଟାଇମ୍ ଅଛି? 5-4 ଠାକୁରଙ୍କ ଭୋଗ ଲାଗିବ ବୋଲି ଟାଇମ୍ ଅଛି? ଶୋଇଗଲ ଶୋଇଗଲ, ଉଠିଲ ଉଠିଲ, ନା ହୋଟେଲରୁ ନେଇ ଆସିବ, ନହେଲେ ଯାହା ହେଲେ ତାର ଗୋଟେ ଖାଇଦେବ। ତୋର ଅଛି ନା ଆଜି ବେଡିଂ ହେଲା, ତୁମର କିଛି ଯୁଆଡ଼େ କିଛି ଗୋଟେ ସୋର୍ସ ଅଛି, ରେସ୍ପନ୍ସିବଲ କଣ? ଆମର ନାହିଁ, ବାତ୍ୟା ହେଲେ ବି ନାହିଁ, ଠାକୁରଙ୍କ ଭୋଗ ଲାଗିବ ହିଁ ଲାଗିବ, ବନ୍ୟା ହଉ ମରୁଡ଼ି ହଉ ଯାହା ହଉ, ରେସ୍ପନ୍ସିବିଲ ବହୁତ ଅଧିକା ଦାୟିତ୍ୱ। ଏଥିରେ ଟାୟାର୍ଡ ଫିଲ୍ ହୁଏନି? ତୁମର ଫୋନ ଗୋଟେ ବ୍ୟାଙ୍କ ବାଲାନ୍ସ, ଯାହାର ଗୋଟେ କିଛି ଇନକମ୍ ସୋର୍ସ ଅଛି ନା, କିଏ ଗୋଟେ ଚାକିରି କରୁ, ମାନେ ଚାଷ କାମ କରୁ, ଯାହା ବି କରୁ, ତାର ଇନକମ୍ ସୋର୍ସ ଅଛି। ସାଧୁର ଇନକମ୍ ସୋର୍ସ କଣ? ସେ ବି ଇନକମ୍ କରୁଛି ନା, ଭାଲୁକ ବିଜନେସ୍ ସାଧୁ ସେମିତି ଆଣୁଛି ନା। ସେଠି ଆମେ କୋଉଠୁ ଗ୍ରନ୍ଥ ଆଣିବା, କୋଉଠୁ ଧୂପ ଆଣିବା, କୋଉଠି ଟକ୍ସେଲ୍ କରିବା, ଆମକୁ ଟାୟାର୍ଡ ଫିଲ୍ ହେବନି? ତୁମକୁ ଏଇଟା ଟାୟାର୍ଡ ଫିଲ୍ ହେବନି? ତାକୁ ଗୋଟେ ରସ ରହିଛି, ସେ ଯୋଉ କରୁଛି କୃଷ୍ଣଙ୍କ ପାଇଁ, କୃଷ୍ଣ ତାକୁ କିଛି ରସ ଦଉଛନ୍ତି, ସେଥିରେ ଆନନ୍ଦ ରହିଛି। ପରିବାର ପୋଷିଥିଲେ ଏତିକି ଆନନ୍ଦ ହେଇନଥାନ୍ତା? 20 ରୋଜଗାର କରି ତମ ପିଲା ଛୁଆଙ୍କୁ ପୋଷିଥିଲେ ତୁମେ ଏତିକି ଆନନ୍ଦ ହୁଏ? ସାଧୁକୁ ଆନନ୍ଦ ମିଳେ, ରେସ୍ପନ୍ସିବଲ ଅଛି, କାହିଁକି ନା ତାକୁ ଭଗବାନ କିଛି ରସ ଦଉଛନ୍ତି ଭକ୍ତିରେ। ଏଇ ଯୋଉ ବାହାରେ ଶ୍ରମ, ସେଥିପାଇଁ କୃଷ୍ଣ କହୁଛନ୍ତି ମା ତୁମେ ଏତେ ଶ୍ରମ କରିବା ଆବଶ୍ୟକ ନାହିଁ, ମୋର ସେ ମାଖନ ଦରକାର ନାହିଁ, ମୋର ଦରକାର ତୁମର ସ୍ତନ୍ୟ ମୁଁ ପାନ କରିବି। ଭଗବାନ ଆମ ନିକଟ ରସ ଚାହୁଁଛନ୍ତି, ଆମେ ଏତେ ଶ୍ରମ କରିକି ବହୁତ କିଛି କରି, ଜଣେ ଭକ୍ତ ଯଦି ସେ 20 କହେ ମୁଁ 20 କମେଇବି ମୋର ଭଗବାନଙ୍କୁ ଦେବି, ଭଗବାନ 20 ଚାହାନ୍ତିନି। ମୁଁ କହିପାରିବିନି କାହାର କିଏ କଣ କାହାକୁ ଶିକ୍ଷା ଦଉଛି, କିନ୍ତୁ ଆମେ ଯାହା ଶିଖିଛୁ ଗୁରୁଦେବଙ୍କ କତୁରୁ, ଇମ୍ପୋର୍ଟାନ୍ସ ଗୁରୁଦେବ ସବୁବେଳେ ଦେବେ, ତୁମେ ଆଗେ ଭଗବାନଙ୍କୁ ସେବା କର ନିଜେ, ଆଉ ଭଗବାନଙ୍କର ଭଜନ କର ଠିକ୍ସେ, ଭଗବାନ ତୁମକୁ ଦେବେ। 20 ମୁଁ ଖଟିକି ଭଗବାନ 20 ଦେବି, ଭଗବାନଙ୍କର 20 ଆବଶ୍ୟକ ନାହିଁ, କିନ୍ତୁ ତୁମେ 20 ଇନକମ୍ କରିବା ପାଇଁ ତୁମେ ଯେତିକି ଶକ୍ତି ଚାଲିଗଲା, ତୁମେ ଯଦି ଭଜନ ଠିକ୍ସେ ନ ହେଇପାରିଲା, ତୁମର ଚେତନା ଦୂଷିତ ହେଇଗଲା, ଭଗବାନଙ୍କର 20 କଣ? ଭଗବାନଙ୍କର ଭିକାରୀ? ଭଗବାନଙ୍କର ଭିକାରୀ କି? ସେଥିପାଇଁ କାହାକୁ ଆମେ ଇନ୍ସପିରେସନ, କାହାକୁ ଆମେ କଣ କରିବା, ଉତ୍ସାହ ଦବାନି? ତୁମେ ଧନ ପରିଶ୍ରମ କର, ପରିଶ୍ରମ କର, ତ ପରିଶ୍ରମ କରି ଆଣିକି ଧନ ଦିଅ ନାହିଁ, ପ୍ରଥମେ ତା ଜୀବନଟା କୃଷ୍ଣ ଚେତନାରେ ରହ, ତା ଚେତନାଟା ମାର୍ଜିତ ହଉ। ଧନ ଭଗବାନ ପାଖରେ ବଡ଼ ଜିନିଷ ନାହିଁ, ଭଗବାନ ବିକାର ନୁହନ୍ତି, ଧନର ଆବଶ୍ୟକ ଅଛି, କିନ୍ତୁ ଆବଶ୍ୟକତାଟା ଯେ ଆମର ଜୀବନ ଗୋଟେ ଅପରିହାର୍ଯ୍ୟ ଜିନିଷ ତା ନାହିଁ। ଧନ ଭଗବାନ ଅଛନ୍ତି ମାନେ ଭଗବାନ ଯୋଗାଡ଼ ହେଲେ ଆଣିକି ଦେବେ, ନଦେଲେ ଭଗବାନଙ୍କ ପାଖରେ ଯିଏ ରହୁଛି, ଭଗବାନ ଯାହାକୁ ଭୋଜନ କରିବେ ଆମେ ସେ ଭୋଜନ କରିବା, ଧନ ପାଇଁ କଣ ଆମେ ଭୋଜନଟା ନଷ୍ଟ କରିଦେବା କି? ଆମର ଧନଟା ବଡ ନା ଭୋଜନଟା ବଡ, ସେଠାକୁ ଆମକୁ ବିଚାର କରିବାକୁ ପଡେ। ମୋ ପାଇଁ କଣ ଇମ୍ପୋର୍ଟାଣ୍ଟ? ଅର୍ଥ ପାଇଁ ଆମେ କାହାକୁ ଏତେ ପ୍ରେରଣ କରିବା ଆବଶ୍ୟକ ନାହିଁ, ଯଦି ସ୍ୱାଭାବିକ ତାର କର୍ମ ଦ୍ୱାରା, ସେ ତ ଖାଲି ବସିକି ରହିପାରିବନି, ଆଉ ଯାହାର ବି ଗୁଣ କରୁଛୁ, ଯାହାକୁ ତ ଭଗବାନଙ୍କୁ ଦାନ ଦଉଛନ୍ତି, କିନ୍ତୁ ତା ଅର୍ଥ ନୁହେଁ ଯେ ଆମେ ସମସ୍ତଙ୍କୁ ପ୍ରେରଣ କରିବା, ତୁମେ ଧନ ରୋଜଗାର କରି ଆଣି ଭଗବାନଙ୍କୁ ଦିଅ। ଯାହାକୁ ଆମେ ପ୍ରେରଣ କରିବା ଧନ ରୋଜଗାର କରିବା ପାଇଁ, ତାକୁ ପ୍ରଥମେ ଦେଖିବାକୁ ପଡିବ, ଇଏ ବ୍ୟକ୍ତି ଧନ ରୋଜଗାର କରିକି କରିବା ଭିତରେ ଇଏ ତା ଚେତନାକୁ ନଷ୍ଟ କରିଦିଏ, ତା ଭଜନ ସମୟ ଚାଲିଯାଏ। କାରଣ ଅର୍ଥ ରୋଜଗାର କରିବା କୌଣସି ହିସାବରେ ସହଜ ନୁହେଁ, ଆମେ ତ ସାଧୁ ହେଇକି ଜାଣୁଛୁ, ଆଉ ବାହାର ଲୋକ କଥା କଣ ନା କଣ ଭାବିଲ? ତୁମର ସୁବିଧା ଅଛି ତୁମ ଡିପାର୍ଟମେଣ୍ଟରେ, କିନ୍ତୁ ଗୋଟେ ବିଜନେସ ବିଜନେସ ହୁଅ, ଗୋଟେ ଏ କ୍ଲାସ ଅଫିସର ବି ହୁଅ, କେବେ ନାହିଁ, ବହୁତ ରିସ୍କି, ଏତେ ଉଦ୍ବିଗ୍ନ ଯୋଉ ଜୀବ ରହିବ ସେ ଭଜନ କଣ କରିବ? ସେଥିରେ ପ୍ରଭୁପଦ କାହିଁ ସିମ୍ପଲ ଲିଭିଂ ଫାର୍ମିଂ ଲାଇଫ, ପ୍ରଭୁପଦ ୟାକୁ ସବୁବେଳେ ଇମ୍ପୋର୍ଟାନ୍ସ ଦେଉଥିଲେ, ଜାଗା ରଖ, ଜମି ରଖ, ପ୍ରଭୁ ସବୁବେଳେ କହୁଥିଲେ ବିଦେଶରେ। ତୁମେ ବାହାରକୁ ସିଟି ଲାଇଫକୁ ଯାଅନି, ଜାଗା ଜମି ରଖ, ସେଠି ଗାଈ ରଖ, ଫାର୍ମିଂ କର, ଗଛ ଲଗାଅ, ସେଥିରେ ତୁମେ ଚଳିବାକୁ ଚେଷ୍ଟା କର। ପ୍ରଭୁପତ ସବୁବେଳେ ଚାହୁଁଥିଲେ, ଇଭେନ୍ ମାୟାପୁର ଭଳିଆ ଏଡ଼େ ବଡ଼ ପ୍ରୋଜେକ୍ଟ ପାଇଁ ପ୍ରଭୁପତ କହିଥିଲେ ତୁମେ ଏତେ ଲ୍ୟାଣ୍ଡ ଲଖ, ଲ୍ୟାଣ୍ଡ ଲଖ, ସେଲ୍ଫ ସଫିସିଏଣ୍ଟ ହୁଅ। ପ୍ରଭୁପତ ସବୁବେଳେ ଏଇ ୱାର୍ଡ କୁହନ୍ତି, ସେଲ୍ଫ ସଫିସିଏଣ୍ଟ, ତୁମେ ସେଇଠୁ ଇନକମ୍ କର, ସେଇଠୁ ଚଳ। ଏଇଟା ପ୍ରଭୁପତଙ୍କର ଆଇଡ଼ିଆ ଥିଲା। କାହିଁକି ବାହାରକୁ ଗଲା ମାନେ ଶକ୍ତିଟା କେବଳ ଯାଏ ନା, ମଠ ଭିତରେ 10 ବାହାରେ 2 ଘଣ୍ଟା ଖଟିବା ସହିତ ସମାନ। କାହିଁକି 2 ଘଣ୍ଟା ଖଟିବା ସହିତ ସମାନ ମାନେ 2 ଘଣ୍ଟା ସେଠି ଖଟିଦେଲେ ତୁମକୁ ସେତିକି ଟାୟାର୍ଡ ଫିଲ୍ ହବ। ଆଶ୍ରମ ଭିତରେ 10 ଘଣ୍ଟା ତୁମେ ସେବା କର ସେତିକି ହବନି। କାହିଁକି 2 ଘଣ୍ଟା ଭିତରେ ତୁମେ ଯୋଉ କର୍ମୀ ଲୋକଙ୍କ ସାଙ୍ଗେ ସବୁ ଡିଲିଂସ କରିବ ତୁମ ମାଇଣ୍ଡ ପୁରା ୱିକ୍ ହେଇଯିବ। ସେମାନଙ୍କର ଯୋଉ କଥା, ଭାଷା, ବ୍ୟବହାର, ତାଙ୍କର ଚାଲି ଚଳନ, ତୁମର ଚେତନା ଉପରେ ପୁରା ଗୋଟେ ଗୋଟେ ଆଫେକ୍ଟ, ଗୋଟେ ପୁରା ପ୍ରଭାବ ପକେଇବ। ସେ ଯୋଉ ଇଫେକ୍ଟଟା, ଯୋଉ ପ୍ରଭାବଟା ଦିନମାନେ ତୁମକୁ ଟାୟାର୍ଡ ଲାଗିବ। ଏଇ ଲୋକ ସକାଳୁ ଗଲା ମାନେ ସେ ଲୋକଟାକୁ ଦେଖିବି ସେ ମଦୁଆ ବିଡ଼ି ସିଗାରେଟ୍ ଖାଉଥିବ, ତୁମେ ଅଫିସକୁ ପଶିବା ବେଳକୁ ସିଗାରେଟ୍ ଖାଉଥିବ, ଆଉ ତୁମକୁ ତ କାମ କରିବାର ଅଛି। ତାଙ୍କର କଥା, ତାଙ୍କର ଭାଷା, ତାଙ୍କର ଯୋଉ କରପ୍ସନ୍, ତାଙ୍କର ଯୋଉ 2 ଘଣ୍ଟା 3 ଘଣ୍ଟା ତୁମେ ଅଫିସରୁ ଦେଖ, ତୁମ ହୋଲ୍ ଡେରେ ତୁମର ସବୁ ପଳେଇବ। ତୁମେ ତାଙ୍କର ସାଙ୍ଗେ ରିଲିଜ କରି ପ୍ରଥମେ କେବେ ରୋଜଗାର କରିବା ସହଜ ନା, ସେଥି ପ୍ରଭୁପାଦଙ୍କର ଇଚ୍ଛାଟା ଏଇଟା ଥିଲା। ପ୍ରଭୁପାଦ ସେଥିପାଇଁ ସେ ଚାହୁଁଥିଲେ ମୁଁ ଦୈବ ବର୍ଣ୍ଣାଶ୍ରମ ଧର୍ମଟା ମୁଁ ସେଟ୍ଅପ୍ କରିବି। ଲାଷ୍ଟରେ ସେ କହିଲି ମୁଁ ସବୁ କଲି, ମୋର ଗୋଟେ ସିଷ୍ଟମ ରହିଗଲା, କଳିଯୁଗ ଲୋକମାନେ ଭକ୍ତି କରିବା ବହୁତ କଷ୍ଟ ହେଇଯିବ। କହିଲେ ପ୍ରଚୁର ଜମି ରଖ, ସବୁ ନିଜେ ସବୁ ଚାଷ କର, ଚାଷ କରିବା କୌଣସି ଏଇସବୁ ଜିନିଷ ଯଦି ଖେଳିବା ପାଇଁ ସମସ୍ତଙ୍କର ଇଚ୍ଛା, ଯୋଉଠି ମାନେ ଜୀବନ ନଷ୍ଟ ହବ ସେଇଭଳିଆ ଜିନିଷ ବର୍ତ୍ତମାନ ଜୀବନ କରିବାକୁ ପଡିବ। ଅର୍ଥ ଧନ, ଯୋଉ ଅର୍ଥ, ଭଜନ, ସମୟ ବହୁତ ସୁନ୍ଦର ଭାବରେ ଆମକୁ ଦେଖେ, ମ୍ୟାନେଜମେଣ୍ଟ ଶିଖିବା ଦରକାର। ମୋର ଅର୍ଥ କେତେ ଆବଶ୍ୟକ ରହିଛି, ଯଦି ସେତିକି ଆବଶ୍ୟକ ଅର୍ଥରେ ମୋର ମେଣ୍ଟେନାନ୍ସ ହେଇଯାଉଛି, ଅବଶିଷ୍ଟ ସମୟ ମୋର ଭଗବାନ ପାଇଁ ଦେବାର ଅଛି, ଭଗବାନ ସେବା କରିବାର ଅଛି। ଯଦି ଘର ଚଳିଯାଉଛି ଆଉ ଅଧିକା କିଛି ଦରକାର ନାହିଁ, କାରଣ ଅଧିକା ହେଲେ ବି ଘରର ଅଭାବ ରହିବ। ଅଭାବଟା ନା କ'ଣ ଭାବିଲେ, ପ୍ରଥମେ ତୁମର ଚାଲିଥିଲା ସଂସ୍ଥା ସେତେବେଳେ ଅଭାବ ଥିଲା ନା ନାହିଁ, ବର୍ତ୍ତମାନ ଅଭାବ, ଘରେ ଲକ୍ଷ୍ୟ ପୋଷୁଛି ହେଲେ ଅଭାବ। ଦେଖ ପ୍ରଥମେ ତୁମେ ଆଇଡ଼ିଆ କରିଥିଲ କ'ଣ, ଏଇଟା କରିଦେଲେ ଆଉ କିଛି ହବନି, ସେଟା ହେଲା କି ହେଲା, ଏଇଭଳିଆ ତୁମେ ଖୋଜି ଖୋଜି ତୁମେ ଯାହା କୋଟିପତି କତିକି, ତାର ବି ଅଭାବ, କାରଣ ଯେତିକି ଧନ ଆସିକି ପହଞ୍ଚୁଛି ସେ ସେତିକି ବାଟ ତିଆରି କରିଦେଉଛି, ସେତିକି ବାଟ ତିଆରି କରିଦେଉଛି। ଧନ ତାର ଧନ ଦାସ, ତାର ଲକ୍ଷ୍ମୀ ପା, ସେ କାହିଁକି ତୁମ ପାଖରେ ରହିବେ, ଏ ଯୋଉ କୋଟିପତି, ତାର କ'ଣ 10ଟା 5ଟା ଫ୍ଲାଟ ଥିବ, ଜାଗା ପଡ଼ିଥିବ, ପଇସା ପଡ଼ିଲା କୋଉଠି, ଲକ୍ଷ୍ମୀ ତାଙ୍କର ଫ୍ଲାଟରେ ପଡ଼ିଲା, ତୁମକୁ ସେ ଅଭାବ, ତୁମେ ଲୋନ୍ ଉଠେଇଥିବ। ଆମର ସମୟଟାକୁ ନଷ୍ଟ, ମୋ ଚେତନାଟା କେମିତି ନଷ୍ଟ, ଯେତିକି ଚେତନା ଟିକେ କୃଷ୍ଣ ଚେତନା ଅଛି ସେତିକି ଆମ ନଷ୍ଟ ନ ହଉ, ସେତିକି କେମିତି ସେଟା ପ୍ରଣ ଆସୁ। ଭଗବାନ ଗୋଟେ ଭଜନ କଲାବେଳେ ମୋର ଭାବପୂର୍ଣ୍ଣ, ପ୍ରଭୁ ପ୍ରଭୁଙ୍କୁ ମୋର ନିଜର ଭଳି ଲାଗନ୍ତୁ, ସମ୍ବନ୍ଧ ସମ୍ବନ୍ଧ ଜ୍ଞାନ ମୋର ଆସୁ, ଭଗବାନ ପାଇଁ ମୁଁ କିଛି କରିବା ଦରକାର, ଏଇଟା ଇମ୍ପୋର୍ଟାନ୍ସ। ପଇସା ସବୁବେଳେ ଅର୍ଥ ଉପରେ ଦେଖିଲେ ହବନି ଜୀବନରେ, ଅର୍ଥ ଆବଶ୍ୟକ ଅଛି କିନ୍ତୁ ଅର୍ଥ ଯେ ଅପରିହାର୍ଯ୍ୟ ଆମ ବଞ୍ଚିବାର ତା ନୁହେଁ। ମୁଁ 1000-1500 ଟଙ୍କା ଚଳିଯାଉଛି, ଏମିତି ଲୋକ ଅଛନ୍ତି, ବହୁତ ଲୋକ ଅଛନ୍ତି ମୁଁ ଜାଣିଛି, ସେ ଗୋଟିଏ ଆଇଟମ୍ ଦ୍ୱିତୀୟ ଆଇଟମ୍ କେବେ ଦେଖିନାହାନ୍ତି ତାଙ୍କ ଜୀବନରେ, ଫଳ ହେଇଗଲା 1000-2000 ଟଙ୍କା ହେଇଗଲା। ପର ଘରେ ଯେଉଁମାନେ ସବୁ କାମ କରୁଛନ୍ତି ଯୋଉ ସିଟି ମାନଙ୍କରେ 2-3ଟା ଘରେ କାମ କରି ଦେଖିବେ ବୋଲି ଆମେ ସମାଜ ଦିଗରେ ଚାଲିଅଛି, ସେଟାକୁ ଆଖି ବୁଝିଦେବାକୁ ପଡିବ। ମତେ ଭଗବାନଙ୍କର ଭକ୍ତ ହବାକୁ ପଡିବ, ଭକ୍ତିର ଖଣ୍ଡେ ଖାଇବାକୁ ମିଳୁଛି, ପିନ୍ଧିବାକୁ ମିଳୁଛି, ପିଲା ଛୁଆଙ୍କର ଚଳିବା ହେଇଯାଉଛି, ଛାଡ଼ ଆଉ ଦରକାର ନାହିଁ, ସମୟ ନଷ୍ଟ କରିବା ଦରକାର ନାହିଁ, ବୁଝିପାରୁଛ ନା ନାହିଁ। ତୁମକୁ 1 କୋଟି ଟଙ୍କା ଦେବି, ତୁମେ ଗୋଟେ ବର୍ତ୍ତମାନ 5 ବର୍ଷର ପଛକୁ ପଳାଅ, ଯାଇପାରିବ, ଆଉ ବଳ ମିଳିବନି, ଟଙ୍କା ମିଳିଯାଇପାରେ। ତୁମେ ଯୋଉଟା ଇନକମ୍ କରିନ ତମ ପୁଅ ଇନକମ୍ କରିଦେବେ, ତୁମେ ଯୋଉଟା କରିନ ଆଉ ତୁମ ପୁଅ ତୁମ ପାଇଁ କରିବେ। ଭକ୍ତିଟା ଆମ ପାଇଁ ବହୁତ ଆବଶ୍ୟକ, ଆମ ହୃଦୟରେ ରସ ଆସିବା ଦରକାର, ଏଇ କଥା ପଡିଛି। କାହିଁକି ଯଶୋଦା ମାତା ଯୋଉ ରସସିକ୍ତ ହୃଦୟରେ ରସ, ମାନେ ସେମିତି ନୁହନ୍ତି, ଗୋଟେ ମଣିଷକୁ ଡାକିଦେଲେ ସେ ଜାଣିଦେଲେ ହେଇ ଡାକିଲାରି, ଦେଖ ମଣିଷକୁ କିଏ ଡାକିଦେଲେ ହେଇ ଡାକିଲାଣି। ଆନନ୍ଦ ଗୋଟେ ଜିନିଷ, ରସ ଗୋଟେ ଜିନିଷ ଅଲଗା। ଭଗବାନ ଏମିତି ଶୁଣିଦେବେ ବୋଲି ଭାବନି, ଭଗବାନ ତାଙ୍କ ପାଖରେ ସବୁଠୁ ବଡ଼ ବଡ଼ ରସିକ ଲୋକ ଅଛନ୍ତି, ଯାହାଙ୍କ ପାଖରେ ସେ ପୁରା ଦାସ ଭଳି ରହିଛନ୍ତି ପ୍ରେମରେ। ଆମେ ଏମିତି ଡାକିଦେଲେ ଭଗବାନ ଶୁଣିବେ? ଆମ ହୃଦୟରେ କିଛି ରସ ରହିବା ଦରକାର। ସେଥିପାଇଁ ଯେତେ ବ୍ୟବହାରିକ ଜୀବନ ଗୁଡ଼ିକୁ ଯେତେ ସରଳ କରିବା ଦରକାର, ଭକ୍ତମାନେ ବ୍ୟବହାରିକ ଜୀବନ ବହୁତ ସରଳ କରିବା ଦରକାର। ଲୁଗାଟି ପରିଷ୍କାର ହେବାର ଅଛି, ସରଳ ହେବାର ଅଛି। ଡ୍ରେସ୍ ଗୋଟେ ସେ ଗୋଟେ କଣ ଥିଲା, ସେଟା ଚପଲ ଥିଲା ପ୍ରଥମେ, ବାଟା ବାଟା ପୂର୍ବରୁ ଆଉ ଗୋଟେ କଣ ଆସୁଥିଲା, ଅଜନ୍ତା, ଅଜନ୍ତା ଚପଲ, ତାକୁ ଆଣିକି ତାକୁ ସବୁ ହାତରେ ସବୁ ଧୋଇକି ଛୁଆଟି ଭଳିଆ ମନ ଅଛି। ଚପଲ ମାଡ଼ିଦେଲେ ଲୋକ ବଡ ବୋଲି ଭାବୁଥିଲା, ହାତରେ ଧୋଇ ତାକୁ ଚାଳରେ ଖୁସିକି ରଖିବି ନା କଣ ଭାବିଲେ? ଆଗରୁ ଖାଲି ପାଦ ନା, ପ୍ରଥମେ ଖାଲି ପାଦ ଲୋକ ଚାଲିଥିଲେ, ତାପରେ ଯୋଉ ମଇଁଷି ମଇଁଷି ଚରିବାକୁ ଯାଆନ୍ତି, ବିଲକୁ ଯାଆନ୍ତି, କଣ୍ଟା ପଶେ ବୋଲି ମଟର ଟାୟାର, ମଟର ଟାୟାର ଚପଲ ମାନେ ଏ ଯୋଉ ଗାଡ଼ିର ଯୋଉ ଟାୟାର ତାକୁ କଟା ହେଇକି ଚପଲ ସବୁ ବୋଚି ମାନେ ସିଲେଇ କରେ ତାକୁ ପିନ୍ଧିଲେ। ତାପରେ ଆସିଲା କୋଉଟା ଚପଲ, ଖାଲି ଚପଲ ହେଲେ ମା ମାନେ କହିବେ ନା ଏ ଚପଲ ପିନ୍ଧି ତା ଭିତରୁ ପାଣି ନିଆ ହବନି, ସେ ଠାକୁର ପୂଜାରେ ଲାଗିବେ। ଲୋକ କେତେ ସରଳ ଚଳୁଥିଲେ, ବର୍ତ୍ତମାନ ଗୋଟେ ଚପଲ ଦାମ କେତେ ଟଙ୍କା ପିନ୍ଧିବା ବୋଲି, ମୁଁ ତ ଚପଲ ପିନ୍ଧୁନି ମୁଁ କଣ ଜାଣିବି, 100 ଟଙ୍କା 80 ଟଙ୍କା ଗୋଟେ ସାଣ୍ଡେଲଟା ବାଥରୁମ୍ ଯିବା ପାଇଁ ଗୋଟେ କିଣିଲା ବେଳକୁ 100 ଟଙ୍କା ହେଲା। କେତେ ଆବଶ୍ୟକ ମଣିଷର ଆବଶ୍ୟକତା କେତେ ବଢେଇ ଦେଇଛି ମଣିଷ। ତେଣୁ ଆମ ଆମ ଜୀବନରେ ସବୁ ମିନିମାଇଜ କରିବାକୁ ପଡିବ, ବ୍ୟବହାର ଜୀବନଟା ବ୍ୟବହାରିକ ଜୀବନଟା କେତେ ମିନିମାଇଜ କରିବା, ମିନିମାଇଜ ନ କଲେ ଆମେ ଏଇଟା ବଢେଇ ଦେଲେ ଆମର କଣ କରିବା, ଅର୍ଥ ଦରକାର, ତ ଅର୍ଥ ଚାଲିଗଲେ ତାପରେ ଆଉ ଆଉ ସମୟ କୋଉଠି ବାହାରିବ, ଅର୍ଥ ରୋଜଗାର କରିବା ପାଇଁ ଭଲ ସମୟ କୋଉଠି ବାହାରିବ, ଭଗବାନ ଭଜନ କରିବା ପାଇଁ ସମୟ କୋଉଠୁ ଆସିବ, ସରଳ ହେବା ଦରକାର। ସେଥିପାଇଁ ସିମ୍ପଲ ଲିଭିଂ ରସ ପାଇଁ, ହୃଦୟରେ ରସ ଆଣିବା ପାଇଁ ତ ବହୁତ ସରଳ ହେବାକୁ ପଡିବ, ଜୀବନଶୈଳୀ ସରଳ ହେବା ଦେବ, ସରଳ ନହେଲେ ତୁମ ହୃଦୟରେ ରସ କେବେ ଆସିବନି। ତୁମେ କମ୍ପ୍ଲେକ୍ସ ଲାଇଫ ମେଣ୍ଟେନ୍ କରୁଛ ନା, ବହୁତ ଷ୍ଟାଟସ୍ ଲାଇଫ ମେଣ୍ଟେନ୍ କରୁଛ, ତାକୁ ମେଣ୍ଟେନ୍ କରିବା ପାଇଁ ତୁମକୁ ସେ ଯୋଉ ଚେନ୍ ଚେନ୍ ଉପରେ ଗୋଟେ କଭର ଥାଏ, ତାକୁ ସିଏ ବି ନଥିବ, ଆଉ ହ୍ୟାଣ୍ଡେଲ ପରେ ଦିଆଡ଼େ ଘୁରି ଆସିବ, ଯୁଆଡ଼େ ଘୁରେଇ ଦେବ ଘୁରିଦେବ ତାର, ଆଉ ବ୍ରେକ୍ ହିଁ ନଥିବ ସେ ପକେଇଦେବେ, ଏ ମୋର ଭଙ୍ଗା ସାଇକେଲ ପଡ଼ିଛି, ଭଙ୍ଗା ସାଇକେଲ କିଏ ଚୋରି କରିବ? ମଣିଷ ରହିବା ପାଇଁ ଜାଗା ନାହିଁ, କିନ୍ତୁ ଅଫିସର ଆଗେ ଗାଡି ରହିବା ପାଇଁ ଗୋଟେ ଗ୍ୟାରେଜ ଦରକାର। ଆବଶ୍ୟକତା ପଡ଼ିଲା, ଆବଶ୍ୟକ ପଡ଼ିଲା ମାନେ ତୁମେ ଧ୍ୟାନ ଦେଲ, ଅର୍ଥ ଗଲା, ଆଉ ସମୟ ଚାଲିଗଲା, ସମୟ ଚାଲିଲା ପରେ ତୁମର ଗଲା, ଆଉ ସମୟ ଆଉ ଯେତେବେଳେ ଗଲା ତୁମେ ଆଉ ରସ କୋଉଠି ଆସିବ, ଭଜନ କେତେବେଳେ କରିବ? ସବୁ ସରଳ ଜୀବନ ହେବା ଦରକାର, ସରଳ ଜୀବନ ବହୁତ ଆନନ୍ଦ। ଆଉ ସେ ସରଳ ଜୀବନଟା ହୁଏ ଏଭଳି ଫାର୍ମିଂ ଜୀବନରେ, କଣ କୁହାଯିବ, କୃଷି ଯୋଉଠି ଥିବ, ଗୋମାତା ଯୋଉଠି ଥିବେ ସେଠି ସରଳ ଜୀବନ, ସେଥିରେ ବହୁତ ଆନନ୍ଦ। ନହେଲେ ଲାଇଫ ଭଗବାନଙ୍କୁ ଭକ୍ତି କରିବାଟା, ବ୍ରଜବାସୀ ବୃନ୍ଦାବନ ଏତେ ଛାଡ଼ିବା ପାଇଁ ଇଚ୍ଛା କରୁ, ଦ୍ୱାରକାପୁରରେ କିଛି ଅଭାବ ନଥିଲା, ଦ୍ୱାରକାପୁରରେ ବିଶ୍ୱକର୍ମା ନିର୍ମାଣ କରିଥିଲେ, ସଂକଳ୍ପ କରିଛନ୍ତି ନା ଦ୍ୱାରକା ଲୀଳା ହବ, ସବୁ ପୁରା ବିଶ୍ୱକର୍ମା ନିର୍ମାଣ କରି ରଖିଛନ୍ତି, କେତେ ଉଦ୍ୟାନ କେତେ କଣ ସବୁ ରହିଛି, କିନ୍ତୁ ଭଗବାନଙ୍କୁ ସୁଖ ଲାଗୁନଥିଲା, ଏତେ ଗୋଟେ ଜିନିଷକୁ ମ୍ୟାନେଜ କିଏ କରିବ, ଭଗବାନଙ୍କୁ ବି ବିରକ୍ତି ଲାଗୁଥିଲା, ଏତେ ସୈନ୍ୟ ଏତେ ସନ୍ତାନ ରାଣୀ ସବୁ, ଭଗବାନଙ୍କ ମନ କିଣିଥିଲା ସବୁବେଳେ ବୃନ୍ଦାବନରେ, କାହିଁକି ନା ଗାଭି ଥିଲେ, ନଦୀ ଥିଲା, ନନ୍ଦ ଯଶୋଦା ଏମାନେ ସରଳ ଥିଲେ, ଗ୍ରାମୀଣ ଜୀବନ ସରଳ ଜୀବନ, କୁଟ କାପଟ ନାହିଁ, ସରଳ ସେମାନେ ନିଷ୍କପଟ ଥିଲେ, ହୃଦୟ ରସ ଥିଲା, ଭଗବାନ ଏଥିପାଇଁ ଝୁରୁଥିଲେ ସବୁବେଳେ, ସବୁବେଳେ ଝୁରୁଥିଲେ ବୃନ୍ଦାବନ, କେବେ ବୃନ୍ଦାବନ ତ୍ୟାଗ କରି ସେ ଯିବା ପାଇଁ ଚାହାନ୍ତି ନା। ମଣିଷ ଆଜି ଯେତେ ଆଜି ମଣିଷର ହୃଦୟ ଆଜି ପାଷାଣ ହେଇଛି କେବଳ ଯନ୍ତ୍ର ସହିତ ଲାଗିକି, ଯନ୍ତ୍ର ଜୀବନ ହେଇଗଲା ନା, ସେ ମେସିନ୍ ଆସିଗଲା ନା, ସେ ବର୍ତ୍ତମାନ ମେସିନ୍ ସହିତ ଖେଳୁଛନ୍ତି ନା, ଆଉ ପ୍ଲାଷ୍ଟିକ ଆଇରନ୍ ଷ୍ଟିଲ ଏହା ସହିତ ଖେଳ ନା, ଅଫିସ ଗଲେ ଆଉ ସେ କାହା ସହିତ ଖେଳିଲେ, ତାକୁ ଆନନ୍ଦ ମିଳିବ, ତ ମେସିନ୍ ଦେଖି ଆନନ୍ଦ ଲାଗୁଛି, କମ୍ପ୍ୟୁଟର ଦେଖିକି ବଟନ ଲାଗିବ, ହେ ସେ ରେଟ ସବୁବେଳେ ପଡ଼ୁଥିବ, ବସି ବସି 8 ଘଣ୍ଟା 10 ଘଣ୍ଟା, ତୁମେ କମ୍ପ୍ୟୁଟର ଯାଇ ଖୋଲିବ, ତୁମେ କୋଉ କାହାକୁ କମ୍ପ୍ୟୁଟର ଖୋଲିଲେ ତୁମକୁ ଆନନ୍ଦ ଲାଗେ, କେବେ ନାହିଁ, ତୁମ ଲ୍ୟାପଟପ୍ ଖୋଲିଲେ ତୁମକୁ ଆନନ୍ଦ ଲାଗୁଛି, 6 ଘଣ୍ଟା ତାଧିରେ ବସି କଣ ଆନନ୍ଦ ଅଛି, ଜମି ଚାଷ ଚାଷୀ ବାଲା ଆସି ଗୋଟେ ଗଛକୁ ଲଗେଇଦେବି ଦେଖିଦେବ, ଦେଖିଦେଲେ ତ ଆନନ୍ଦ ଲାଗେ, ତାର ଜୀବନ ଅଛି ନା, ତାର ଜୀବନ ଅଛି, ଚାଷୀ ଆସି ଦେଖିଦେବ ଧାନ ତାର ଧାନ ହେଇଛି ତା ଖୁସି ଲାଗିବ, ଆଉ ତୁମେ ଯାଇ କମ୍ପାନୀରେ ମେସିନ୍ ଦେଖି ଖୁସି ଲାଗିବ, ନା ମଲ୍ଲି ଆସିଲେ ମଲା ମଣିଷ ଡ୍ୟୁଟି ପଇଲା ଏବେ 6 ଘଣ୍ଟା ବ୍ରଜରେ କଣ, ବ୍ରଜରେ କିଛି ନଥିଲା, ବ୍ରଜରେ ସବ ଗୋମାତା ଥିଲେ, ବୃକ୍ଷ ଥିଲା, ପୁରା ସରଳ ଜୀବନ, ଆଉ ସେଟା ଏବେ ସମ୍ଭବ ହିଁ ହବନି। କିନ୍ତୁ ଯେଦୁର ପ୍ରୟାସ ମଣିଷକୁ ସେଠି ଫେରିବାକୁ ପଡିବ, ଯଦି ଯଦି ଭଗବାନଙ୍କୁ କହିବାକୁ ମଣିଷ ଚାହୁଁଛି ତାକୁ ସେ ଜୀବନକୁ ନ ଆସିଲେ ସେ ହୃଦୟ ରସ ପାଇବନି, କେବେ ପାଇବନି, କେବେ ପାଇବନି। ଆମେ ପ୍ଲାଷ୍ଟିକ ନୁହେଁ, ଆମେ ପ୍ଲାଷ୍ଟିକ ନୁହେଁ, ଆମେ ଫାଇବର ନୁହେଁ। ମନେ ରଖିବା ଦରକାର, ଆମେ ହଉଛେ ଆତ୍ମା। ଆତ୍ମା ପାଇଁ ଯାହା ଅନୁକୂଳ ତାକୁ ତୁମେ ସେଇ ପରିବେଶ ତିଆରି କରିବାକୁ ପଡିବ। ତୁମେ ଆଡଜଷ୍ଟମେଣ୍ଟ କଲେ ଆତ୍ମା କେବେ ସୁଖୀ ହବନି। ଆତ୍ମା ସବୁବେଳେ ପ୍ରକୃତି ସହିତ ରହିବା ପାଇଁ ଚାହେଁ, ସହିତ ଭଗବାନଙ୍କ ସହିତ ରହିବା ପାଇଁ ଚାହେଁ। ତାକୁ ସେଇ ପରିବେଶକୁ ଆଣିବାକୁ ପଡିବ, ସେ ସ୍ଥିତିକୁ ଆଣିବାକୁ ପଡିବ, ସେମିତି ନହେଲେ ହବନି। ବହୁତ ଆରିଷ୍ଟୋକ୍ରାସି ଲାଇଫ, ଯୋଉ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ, ଭକ୍ତିକୁ ବହୁତ ଦୂରରେ ନେଇଯିବ, ବହୁତ ଦୂରକୁ ନେଇଯାଏ। ପରୀକ୍ଷା କରି ଦେଖ, ସେ କି ସାଧୁ ହଉ କି ଗୃହୀ ଲୋକଟା ହଉ, ତାର ଭଲ ବୋଲି ଗୋଟେ କିଛି ଜିନିଷ ଅଛି ମାନେ ତାର ସମ୍ପୂର୍ଣ୍ଣ ଚେତନାଟା ସେଇଠି ଅଛି। ତାର ଗୋଟେ ଭଲ ଗାଡି ଅଛି, ଭଲ ମୋବାଇଲଟେ ଅଛି, ଭଲ ଲ୍ୟାପଟପ୍ଟେ ଅଛି, ଭଲ ବୋଲି ସେ ଯାହା କିଛି କହୁଛି ମାନେ ଗଲା, ତାର କୃଷ୍ଣ ମୁଣ୍ଡରେ ନାହାନ୍ତି, ସେ ଭଲ ବସ୍ତୁ ପାଖରେ ଜିନିଷ ରହିଛି। ଆମର ଭଲ ବୋଲି କିଛି ନାହିଁ, ଚଳିବାର ଅଛି। ତୁମେ ଯେଉଁଟାକୁ ଆଦର କରୁଛ ସେ ଘରଟାକୁ ବି ଆଦର କରୁଛ, ମୋର ରୁମ୍ ଏଟା, ସେଥିରେ ବି ତୁମେ ଗଲା, ତ ଫୋକସ୍ଟା ସେଠି ରହିଲା। ବ୍ରଜବାସୀ ମାନଙ୍କର କିଛି ନଥିଲା, କୃଷ୍ଣ ଥିଲେ, ସେଥିପାଇଁ ସେମାନେ ଶଗଡ ଥିଲା ତାଙ୍କର ଘର, ଯଦି ନନ୍ଦ ଭବନ ଥିଲା କିନ୍ତୁ ଅସୁରମାନେ ବାରମ୍ବାର ଆକ୍ରମଣ କରୁଥିଲେ, ବିଭିନ୍ନ ଲୀଳା ହଉଥିଲା, ସେ ଶଗଡରେ ସେମାନେ ବୁଲୁଥିଲେ, ବୃନ୍ଦାବନରେ ରହୁଥିଲେ। ଭଗବାନ ଭଗବାନ ଯେଉଁଠି ଲୀଳା କରୁଥିଲେ ଭଗବାନ କୃଷ୍ଣ, ଏତେ ସରଳ ଜୀବନ, ଯମୁନାର ପାଣି, ସେଠି କୋଉ ବୋରୱେଲ ନଥିଲା, ୱାଟର ବୋଟଲ ନଥିଲା, ପତ୍ରରେ ସବୁବେଳେ ପତ୍ରରେ ଭୋଜନ କରନ୍ତି, ସବୁବେଳେ ପତ୍ର ପତ୍ର ଭାଙ୍ଗିବେ ଭୋଜନ କରି, କେତେ ସରଳ ଜୀବନ। ଭଗବାନଙ୍କୁ ପାଇବାକୁ ହେଲେ କିଛି ନିୟମକୁ ଆମକୁ ଧରିବାକୁ ପଡିବ କଡ଼ାକଡ଼ି। ତେଣୁ ଯଶୋଦା ଏଇ ତାଙ୍କର ଯୋଉ ରସସିକ୍ତ ହୃଦୟରେ, ବାତ୍ସଲ୍ୟ ରସର ଆପ୍ଲୁତ ହୃଦୟରେ କୃଷ୍ଣଙ୍କୁ, ଯୋଉ କୃଷ୍ଣଙ୍କ ଲୀଳା ଗୁଣଗାନ କରିଛନ୍ତି, କୃଷ୍ଣଙ୍କ ନିତ ଭାଙ୍ଗିଗଲା। ଆଉ ଆସିଲେ କୃଷ୍ଣ ଆସିକି ଆନନ୍ଦ ଦେବେ ନା, ଆସିକି କହୁଛନ୍ତି ମା ଆଉ ଦଧି ମନ୍ଥନ ତୁମେ କରନା, ଦଧି ମନ୍ଥନ ଦଣ୍ଡକୁ ଧରୁଛନ୍ତି ଯଶୋଦାଙ୍କୁ ଖୁସି କରିବା ପାଇଁ, ଯଶୋଦାଙ୍କୁ ଆନନ୍ଦ ଦେବା ପାଇଁ। କୃଷ୍ଣ ଯେତେ ଲୀଳା ଏସ କରିବେ, ଯଶୋଦାଙ୍କୁ ପୁରା ପ୍ରେମ ସାଗରରେ ଭସେଇବେ, ବୁଡେଇ ଦେବେ ତାଙ୍କୁ। ଲାଗୁଛି ଯେ କୃଷ୍ଣଙ୍କୁ ଯଶୋଦା ମାତା ବାନ୍ଧିଲେ, ବନ୍ଧନ କଲେ, କି ନାହିଁ ଯଶୋଦାଙ୍କୁ ବହୁତ ଆନନ୍ଦ ଏଥିରେ ମିଳିବ। ବାତ୍ସଲ୍ୟ ରସରେ କଣ କଣ ଆନନ୍ଦ ମିଳିବ, କେମିତି ମିଳିବ, ଭକ୍ତି ସମ୍ପର୍କଟା କଣ, ସେବ୍ୟ ସେବକର ସମ୍ପର୍କ ନା ଭଗବାନ ଆଉ ଭକ୍ତର ସମ୍ପର୍କ, ଲୀଳା କିଛି ଗୋଟେ ଲୀଳା ହେଲେ ତ ଆନନ୍ଦ ମିଳିବ, ଯଶୋଦା ଆନନ୍ଦ ପ୍ରାପ୍ତ ହେବେ। ଏଇ ଲୀଳା ପରେ ଯଶୋଦାଙ୍କର ଆହୁରି ବାତ୍ସଲ୍ୟ ସ୍ନେହ ବଢିବ, ତାଙ୍କ ହୃଦୟରେ ଅନାଦିକାଳରୁ ସେ ନିତ୍ୟ ସିଦ୍ଧ ପାର୍ଷଦ, କିନ୍ତୁ ପ୍ରେମର ସ୍ୱଭାବ ହେଲା ବଢେ, କାମର ସ୍ୱଭାବ ହେଲା କମେ। ସେଥିରେ ମହାପ୍ରଭୁଙ୍କର ପ୍ରତିପଦ ପୂର୍ଣ୍ଣାମୃତା ସ୍ୱାଦନ କେଉଁଠି ଲେଖିଲେ, ପ୍ରତିପଦ ନା 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 ଆଉ କଣ ରହିଲା, ପ୍ରତିପଦ ପ୍ରତିପଦ ପୂର୍ଣ୍ଣାମୃତା ସ୍ୱାଦନ ବର୍ଦ୍ଧନମ କୋଉଠି ଅଛି, ଆନନ୍ଦ ଅମ୍ବୁଧି ବର୍ଦ୍ଧନମ, ଆନନ୍ଦ ଅମ୍ବୁଧି ବର୍ଦ୍ଧନମ, କାମଟା ତ ଆମେ ଏତିକି ହେଲା କାମ ପ୍ରେମର ପାର୍ଥକ୍ୟ। ଗୋଟେ ସରଳ ପାର୍ଥକ୍ୟରେ ଗୋଟେ ଲୋକକୁ ବୁଝିହବ, କାମଟା କଣ ପ୍ରେମଟା କଣ, କାମଟା କଣ କାମ ଉପଭୋଗ କଲା ମାନେ କାମ କାମରେ ସରିଲା ମାନେ ଆଉ ପ୍ରେମ ବର୍ଦ୍ଧିତ ହବନି। ମୁଁ ଖୋଲିକି ମୁଁ କହିଦେଉଛି, ଦେଖ ନୂଆ ବିବାହ ବି ତାଙ୍କର ଭଲ ସମ୍ପର୍କ ରହିଥିବ, ଟିକେ ବୟସ ପିଲା ଛୁଆ ହେଇଗଲେ ମୁଁ ଦେଖିବେ ଖମ୍ପା ଖମ୍ପି ଲାଗିବେ ସବୁବେଳେ, ବୁଢା ବୁଢ଼ୀ ହେଇଗଲା ମାନେ ଗଲା, ଇଏ ତା ମୁହଁକୁ ଚାହିଁବନି ସେ ତା ମୁହଁକୁ ଚାହିଁବନି, ଇଏ ଭାଗ ହେଇଯିବେ, ସେ ମୋ ପୁଅ ଘରେ ରହୁଛି, ତୁ ତୁ କିରେ ବିବାହ ହେଇଥିଲା ତୋଳେ, ତୁ ବାବୁ ଅଗ୍ନିରେ ସାକ୍ଷୀ ଦେଇକି ବିବାହ ହେଇଛ ଜନ୍ମ ଜନ୍ମର ପତି ହବା ପାଇଁ, କୁଆଡେ ଗଲା ତୁମର, ହବନି ବାପା ଏଇଟା କାମ ଗୁଡାକ, କାମ ଗୁଡାକ ମାନେ ତୁମର କାମଟା ଭୋଗ କଲା ମାନେ ଯେକୌଣସି ପ୍ରକାର କାମନା, ଭୋଜନ କାମନା ହଉ, ଶରୀର କାମନା ହଉ, ଧନ କାମନା ହଉ, ଇଏ ଏମିତି ବଢ଼ିବନି, ପ୍ରେମ ଭଳି ବଢ଼ିବନି, ଏଟା ଦୁଃଖ ଦବ, ବିଷାଦ ଦବ, ତା ବିଚ୍ଛେଦ ଆସିବ, ପ୍ରେମଟା ବୃଦ୍ଧି ହୁଏ ପ୍ରତିପଦରେ। ଅମ୍ବୁଦି ପ୍ରେମ ସାଗରକୁ ବଢ଼େଇବା ପାଇଁ ଭଗବାନ ଚାହୁଁଛନ୍ତି, ଯଶୋଦାଙ୍କୁ ଡୁବେଇବା ପାଇଁ ବାତ୍ସଲ୍ୟ ରସରେ, ନିଜେ ବି ଡୁବିବେ ଭକ୍ତକୁ ଡୁବେଇବେ। ଯଶୋଦା ଆଶ୍ଚର୍ଯ୍ୟ ହେଉଛନ୍ତି, ଆରେ ମୋତେ ପିଲା ସାଧାରଣ ପିଲାମାନେ ଆସିକି ସିଧା କହିବେ ମା ମୁଁ ସ୍ତନ୍ୟପାନ କରିବି, ମୁଁ ଦଧିମନ୍ଥନ କରୁଛି ମୋ ଭାଣ୍ଡକୁ, ଆରେ କଣ ମୋର ଦଣ୍ଡକୁ ଧରିଲେଣି। ଯଶୋଦାଙ୍କର ମନରେ ବହୁତ ଆନନ୍ଦ ସୃଷ୍ଟି, ଯାହା ହଉ କାହ୍ନାର ଏତେ ବୁଦ୍ଧି ହେଲାଣି। କୃଷ୍ଣ ଯେଉଁ ସବୁ ଲୀଳା କରୁଛନ୍ତି ଯଶୋଦାଙ୍କ, ଗୃହିତ୍ୱା ଦଧିମନ୍ଥାନ ନିଷେଧ, ନିଷେଧ କଲେ ଆଉ ଦଧିମନ୍ଥନ କରିବା ଆବଶ୍ୟକ ନାହିଁ, ମୁଁ ତୁମର ସ୍ତନ୍ୟପାନ କରିବି। ତମଙ୍କମାରୁଢ଼ ସ୍ନେହ ସୂତ ସସ୍ମିତ ସସ୍ମିତମିକ୍ଷତ ସୁଖମ ମୁଖମ ଅତୃପ୍ତ ଉତ୍ସୃଜ୍ୟ ଜବେଶା ଯଯାବ ଉତ୍ସୃଜ୍ୟମାନ ପୟସୀ ବିଧିସ୍ଥିତ ତମଙ୍କରୁଢ଼ ଅପାୟତ୍ ସ୍ତନମ୍ ସ୍ନେହ ସ୍ନୁତ ସସ୍ମିତମିକ୍ଷତି ମୁଖମ ଅତୃପ୍ତମ ସୃଜ୍ୟ ଜବେନ ସାଚ୍ୟମାନ ପୟସୀ ତ୍ୱଧି ଶ୍ରିତେ ତମଙ୍କ ରୂଢ଼ ଅପାୟତ୍ ସ୍ତନମ୍। ଯଶୋଦାଙ୍କୁ ନିଷେଧ କଲେ ମା ଆଉ ଦଧି ମନ୍ଥନ କରିବା ଦରକାର ନାହିଁ, ଯଶୋଦା ବି ବନ୍ଦ କରିଦେଲେ, ଆଉ ଦଧି ମନ୍ଥନ କଲେନି। ଯଶୋଦା ଚିନ୍ତା କଲେ କାହା ପାଇଁ ଆଉ ଦଧି ମନ୍ଥନ କରି, ତାହା ପାଇଁ ତ ଦଧି ମନ୍ଥନ କରୁଥିଲେ, ସିଏ ତ କହୁଛି ମାଖନ ଖାଇବା ପାଇଁ, ସିଏ ତ କହୁଛି ବର୍ତ୍ତମାନ କଣ ଭୋଜନ କରିବ, ସ୍ତନ୍ୟପାନ କରିବ, ଆଉ ପିଲାମାନଙ୍କୁ ସ୍ତନ୍ୟପାନ ନ କଲା ମାନେ ହିଁ ସିଏ ତୁମକୁ ରଖିଦେବେ, ଘର କାମ କରିଦେବେ, ସବୁବେଳେ କାନ୍ଦିବେ। ଯଶୋଦାଙ୍କର ଉଦ୍ଦେଶ୍ୟ କଣ ହେଲା, କାହ୍ନାକୁ ମୁଁ ସ୍ତନ୍ୟପାନ କରିଦେବି, କରିଦେଲା ପରେ ଦଧି ମନ୍ଥନ କରିବି, ସେ ଶୋଇଯିବ ବା ଖେଳିବ, ଆଉ ଭୋର ହେଇଛି ମାନେ ସେ ଆଉଥରେ ଶୋଇଯିବ, ପିଲାମାନେ ତାଙ୍କୁ କ୍ଷୀର ଖାଇଲା ପରେ ପୁଣି ତାଙ୍କୁ ଶୋଇଦେଲେ ବି ସେ ଖାଇଲା, କ୍ଷୀର ଖାଇବା ଭିତରେ ଥାପଡ଼ 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 ମାନେ ସେ ଶୋଇଯିବ। ଆଜିକାଲି ମା ମାନେ ସବୁ କିଛି ଜାଣନ୍ତିନି ନା, ଏମାନେ ତ ମା ନୁହନ୍ତି, ତାଙ୍କର ସବୁ କିଛି କହୁଛନ୍ତି ଟ୍ରେନିଂ ନାହିଁ, ଲାଇଫରେ ଟ୍ରେନିଂ କିଛି ଏମାନଙ୍କୁ, ମା ମାନଙ୍କୁ ପିଲାମାନଙ୍କୁ ସବୁ କେମିତି ଶୁଆଯିବ ସବୁ ଜାଣିଛନ୍ତି, କେମିତି ତାଙ୍କୁ କଣ୍ଟ୍ରୋଲ କରାଯିବ, ତୁମେ ଏତେ ଗୋଟେ ଛୁଆ କଣ, ସାତଟା ପିଲା, ଗାଈ ଗୋରୁ ସବୁ କେମିତି ସେମାନେ ଜାଣିଥିଲେ, କେମିତି କୋଉ ପୁଅକୁ କେମିତି ଶୁଆଯିବ, କାହାକୁ ସ୍କୁଲ ପଠାଯିବ, କେମିତି କଣ କରାଯିବ ସବୁ ଜାଣିଥିଲେ। ହୃଦୟରେ ଯେତେବେଳେ ଗୋଟେ ଜୀବର ଭଗବତ ଆସକ୍ତି ନ ରହେ ବା ଆସ୍ତିକତା ନ ରହେ, ତା ହୃଦୟ ଧୀରେ 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 ପାଷାଣ ବଢ଼ିଯିବ, କାମଟା ବଢ଼ିଲା ମାନେ, କାମ ଶକ୍ତିଟା ବଢ଼ିଲା ମାନେ ବା କାମନା ବଢ଼ିଲା ମାନେ ଜୀବ କିଛି କରିପାରିବନି, ସେ କାହା କାହାକୁ ସ୍ନେହ କରିପାରିବନି, ପ୍ରୀତି କରିପାରିବନି, କିଛି ନାହିଁ, ସେ ପିଲା ହଉ ଛୁଆ ହଉ କିଛି ନାହିଁ, ସେ ସବୁ ଯାହା କହନ୍ତି ଶୋଇ, ସବୁ ଦେଖାଣି, ଯାହା ହୃଦୟରେ କାମନାଟା ବର୍ଦ୍ଧିତ ହବ, କାମନାଟା ଆସିବ, ସବୁ ସବୁ ଗୋଟେ ଦେଖାଣିଆ ଢଙ୍ଗ ହେଇଯିବ, ଭକ୍ତିରେ ବି ସେୟା ହେଇଯିବ। ହୃଦୟରେ ତୁମେ ବହୁତ କାମନା ବାସନା ରହିଲା, ତୁମର ଭକ୍ତିରେ ବି ସେ ଗୋଟେ ସୋ ନେଚୁରାଲ କିଛି ହବନି, ନେଚୁରାଲ କିଛି ହବନି, ପିଲା ଛୁଆଟା କେମିତି ଶୁଆ ଶୋଇ ଦିଅନ୍ତି ସେ ଜାଣିଛନ୍ତି, କେତେ ମା ମାନେ ମୁଁ ମୋର ଛୋଟ ପିଲାବେଳେ ମୋର ସବୁ ଜିନିଷ ମୁଁ ଜାଣିଛି, ଛୋଟ ପିଲାମାନଙ୍କର ନେଚର, ସେ ସବୁ କପଡ଼ା, ଗରିବ ଗରିବ ଲୋକମାନେ କଣ କରନ୍ତି, କପଡ଼ାରେ ସବୁ ଝୁଲି କରିଦେଇ ନଥାନ୍ତି, କହିଲ ଦେଖିନ ଶାଢ଼ୀରେ ଶାଢ଼ୀ ଶାଢ଼ୀରେ ପୁରୁଣା ଶାଢ଼ୀରେ ଝୁଲି କରିଦିଏ, ଛୁଆଙ୍କୁ ବସି ଦେଇ ଝୁଲେଇବେ ଝୁଲେ 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 ଝୁଲେ, ସେ କଣ ହବ, ସେ ଆଗ ପଛ ଆଗ ପଛରେ ଶୋଇଛି, କେତେ ଛୁଆ ଅଛନ୍ତି ତାଙ୍କୁ ଟଙ୍କା ଏମିତି ଉପର ତଳ କରିବେ, ଉପର ତଳ ଉପର ତଳ ଉପର ତଳ କଲେ ସେ ତାର ଶୋଇଛି, କେତେ ପିଲା ଅଛନ୍ତି ତାଙ୍କୁ ଖାଲି ଥାପୁଡ଼େଇବେ ଏମିତି ଥାପୁଡ଼େଇ, ତାପରେ ସେ ଶୋଇଛି। ଆଜିକାଲି ଛୁଆ ତାକୁ ଶୋଇବା କଣ, ଆରେ ତାକୁ ଖରାବେଳେ ଶୋଇଦେଲେ ସିଏ ତାର ଭୋରୁ, ସିଏ ଖରାବେଳେ ଶୋଇଦେଲେ ରାତିକି, ସରି ସିଏ ଯଦି ଦିନ ମାନେ ଖେଳିବ ରାତିରେ କଣ କରିବ, ଶୋଇଯିବ, ତେଣୁ ତାକୁ ଦିନ ମାନେ ଖେଳିବା କଣ, ତାକୁ ଟିକେ ଦିନ ମାନେ ଖେଳିବା ପାଇଁ ତ ଆଜିକାଲି ସମୟ ସ୍କୁଲକୁ ଗଲେ ଭଲ ମନ୍ଦ କଲେ ଯାହା ହେଲା, ସେ ଯାହି ଟିକେ ଖେଳନ୍ତା ଯାହା କରନ୍ତା, ମା ତାକୁ କଣ କରିବେ କୌଣସି ହିସାବରେ ସେ କେମିତି ମୋତେ ଡିଷ୍ଟର୍ବ ନ କରୁ, ମୋତେ ଡିଷ୍ଟର୍ବ ନ କରୁ। ଆଗରୁ କଣ ପିଲାମାନେ ଶାରୀରିକ ଖେଳ ଖେଳୁଥିଲେ ସେଥିପାଇଁ ସେ ଶୋଇଯାଉଥିଲେ, ଏବେ ଶାରୀରିକ ଖେଳ ନାହିଁ, ଗୋଟେ ଛୋଟ ଛୁଆଟା ହେଲେ ତାକୁ ମା ଧରିଦେଉଛି, ସେ ଖାଉନି ମୋବାଇଲ ପିଲା, ଆଉ ତାର ଶାରୀରିକ ତ କିଛି ହେଲାନି, ତ ରାତିରେ କ'ଣ କରିବ? ତାର ନିଦ ହବନି, ରାତି 10ଟା 11ଟା 12ଟା 5ଟା ତାର ନାଟକ ଲଗେଇଥିବ। ଆଗରୁ କ'ଣ ଛୋଟ ଛୁଆଟେ ହେଲେ ବି ସେ ସବୁ ଧୂଳି ବାଲିରେ ଖେଳୁଥିଲା, ବୁଲୁଥିଲା, ଦୌଡ଼ୁଥିଲା, ତାର ଅଟୋମେଟିକ ସେ ଟାୟାର୍ଡ ହେଇଯିବ, ଅଟୋମେଟିକ ଟାୟାର୍ଡ ହେଇଯିବ। ଜୀବନଟା ବର୍ତ୍ତମାନ ପଶୁପକ୍ଷୀ କତୁରୁ ଆରମ୍ଭ କରି ସମସ୍ତଙ୍କ ଜୀବନଟା ଗୋଟେ ଓଲଟା ହେଇଗଲାଣି। ମୁଁ ଖାଲି ମାର୍କର ଦେଖୁଛି, ଏ 20 ବର୍ଷ ଆମ ଜନ୍ମ କତୁରୁ ମୁଁ ଦେଖୁଛି, ଯେତେବେଳେ 25 ବର୍ଷ ଏ 50 ବର୍ଷ ଭିତରେ ଗୋଟେ 50 ବର୍ଷ ଗୋଟେ ଜୀବନ ଚାଲିଗଲାଣି ଆମର। ମୁଁ ଚିନ୍ତା 50 ଇୟର୍ସ 50 ବର୍ଷର ଜୀବନ ଭିତରେ ଆମେ ଦେଖୁଛୁ କେତେ ବଡ ଗୋଟେ ଚେଞ୍ଜେସ ହେଇଯାଉଛି ଲାଇଫ। ପ୍ରକୃତିର ଗୋଟେ ବିରୁଦ୍ଧ ସ୍ୱଭାବରେ କାର୍ଯ୍ୟ ହଉଛି। ଭକ୍ତି ଯେ ମଣିଷ କରିଦବ, ଭକ୍ତିର ତ ପ୍ରିନ୍ସିପଲଟା ଚେଞ୍ଜ ହବନି। ଆମେ ଯୋଉ କହୁଛେ ମୁଁ ଯେମିତି ଚାହିଁ ଭକ୍ତି, ମାନେ ଭକ୍ତିର ପ୍ରିନ୍ସିପଲଟା ସମାନ, ଭଗବାନଙ୍କୁ ପାଇବାର ନିୟମଟା ସମାନ, ସେଇଟା ଚେଞ୍ଜ କରିବ ତୁମେ ବିଚାର କର। ତୁମେ ବ୍ରହ୍ମଚାରୀ ହୁଏ କି ଗୃହସ୍ଥ ହୁଏ କି ତୁମେ କୋଉ ବିଜନେସ କରୁଛ କେମିତି ରହୁଛ ସେଟା ଅପ୍ ଟୁ ୟୁ, କିନ୍ତୁ ଭକ୍ତିରେ ଭଗବାନଙ୍କୁ ଭଗବାନ ମିଳିବେ ଭକ୍ତିରେ, ଶୁଦ୍ଧ ଭକ୍ତିରେ। ଶୁଦ୍ଧ ଭକ୍ତିର ନିୟମ ଗୋଟିଏ, ସେଇଟାକୁ ତୁମକୁ ପାଳନ କରିବାକୁ ପଡିବ, ସେଟାକୁ ଆମକୁ ବିଚାର କରିବାକୁ ପଡିବ। ଆମ ପାଇଁ କିଛି ଆଉ ଆଉ କିଛି ଆଡଜଷ୍ଟମେଣ୍ଟ ହେଇପାରିବନି। ଆମେ କହିବା ମୁଁ ଏମିତି କରିକି ଭଗବାନଙ୍କ ପାଇବି, ନୁହଁ, ସେଟା ସମ୍ଭବ ନୁହେଁ। ତୁମେ ତୁମର ଅଫିସର ହୁଅ କି ଚାଷୀ ହୁଏ କି କୋଉ ଘରର ପିଲା ହୁଅ କି ତୁମେ ବାବୁଜୀ ହୁଅ କି ଗୃହସ୍ଥ ହୁଅ, ତୁମକୁ ଶୁଦ୍ଧଭକ୍ତି ପ୍ରାପ୍ତ ହେବାକୁ ପଡିବ। ଶୁଦ୍ଧଭକ୍ତି ପ୍ରାପ୍ତ ହେଲେ ତୁମେ କୃଷ୍ଣଙ୍କୁ ପାଇବ, ଆଉ ଶୁଦ୍ଧଭକ୍ତି ପାଇବାର ନିୟମ ଗୋଟିଏ, ତାକ ଦୁଇଟା ନାହିଁ। ସେ ନିୟମ ଗୁଡିକ ଆଚାର୍ଯ୍ୟ ପରମ୍ପରାରେ ଆସିଛି। ତୁମେ ସାଧୁଗୁରୁଙ୍କ ଆନୁଗତ୍ୟ ରହିବାକୁ ପଡିବ, ତୁମକୁ ସମର୍ପିତ ହେବାକୁ ପଡିବ, ଶରଣାଗତ ହେବାକୁ ପଡିବ, ଭଗବାନଙ୍କର ସେବା କରିବାକୁ ପଡିବ, ଶୁଦ୍ଧ ନାମ ଭୋଜନ ଅପରାଧନ କରିବାକୁ ପଡିବ। ଏସବୁ ପ୍ରିନ୍ସିପଲ ଫଲୋ କଲା ପରେ ଶୁଦ୍ଧଭକ୍ତି ଆସିବ। ଆଉ ଆଡଜଷ୍ଟମେଣ୍ଟ କିଛି ନାହିଁ, ଆଡଜଷ୍ଟମେଣ୍ଟ କରିବ ମାନେ ଭକ୍ତିର ପ୍ରୋବ୍ଲେମ, ସବୁଟା ସୋ ଭଳିଆ ଲାଗିବ, ତୁ ଭାବରେ ଏଇଟା ଭକ୍ତି ବୋଲି ନାହିଁ, ସେ ଭକ୍ତି ହବନି। ଆଉ ଭକ୍ତିରେ ଆଡଜଷ୍ଟମେଣ୍ଟ କିଛି କରିହବନି, ଆଗ ପଛ କିଛି କରିପାରିବନି। ଶୁଦ୍ଧ ଭକ୍ତିର ପଥ ହଉଛି ଗୋଟିଏ, ସେଥିରେ ଆଉ ସେଇ ପ୍ରିନ୍ସିପୁଲ ଆଚାର୍ଯ୍ୟଙ୍କ ନିୟମରେ ଆମକୁ ଯିବାକୁ ହିଁ ପଡିବ। ଏଇ କଥାରେ ମୁଁ କହୁଥିଲି, ବହୁତ ଗୁଡ଼େ ଚେଞ୍ଜେସ୍ ଆସୁଛି ଲାଇଫରେ, ଏତେ ଚେଞ୍ଜେସ୍ ଆସୁଛି। ସେଥିପାଇଁ ଯୋଉ ପ୍ରିଚିଂ ଷ୍ଟାଇଲ ଦେଖୁନା, ପ୍ରିଚିଂ ଷ୍ଟାଇଲ ସବୁ ବଦଳିଗଲାଣି, ପ୍ରଚାର ଯୋଉ ଶୈଳୀ ସବୁ ବଦଳିଗଲାଣି। କାହିଁକି ଆକୁ ଭାଗବତଙ୍କୁ କେହି ଲୋକ ବୁଝିପାରିବେନି, ସେଥିପାଇଁ ତାଙ୍କୁ ସବୁ ବିଭିନ୍ନ ପ୍ରକାର କ'ଣ ସବୁ କୁହାଯିବ, ଟେକ୍ନିକ କ'ଣ ତାକୁ ଟେକ୍ନିକାଲ ପ୍ରିଚିଂ ସବୁ କହୁଛନ୍ତି, ତାକୁ ସବୁ କୁହାଯାଉଛି। ତାର ଅର୍ଥ ନୁହେଁ ଯେ ଆମେ ଜଣକୁ ଗୋଟେ ଟେକ୍ନିକାଲ ପ୍ରିଚିଂ କରି ତାଙ୍କୁ ନେଇ ଆସିବା, ତାପରେ ସେ କ'ଣ କରିବ? ଆମେ ଜଣକୁ ସେ କ'ଣ କହୁଛନ୍ତି ଆଜିକାଲି କି ମୋଟିଭେସନାଲ ପ୍ରିଚିଂ କରିବା ବା ତାକୁ ଗୋଟେ ଟେକ୍ନିକାଲ ଆମେ ପ୍ରିଚିଂ କରି ଆମେ ତାଙ୍କୁ ନେଇ ଆସିବା, ନେଇ ଆସିଲା ପରେ ସେ କ'ଣ କରିବ? ନେକ୍ସଟ କ୍ୱେଶ୍ଚନ, ତାକୁ ତାକୁ କ'ଣ କରିବାକୁ ପଡିବ? ତାକୁ ଶୁଦ୍ଧଭକ୍ତି କରିବାକୁ ପଡିବ ନା, ତାକୁ ଯେମିତି ଆମେ ନେଇ ଆସିବା ତାପରେ କ'ଣ କରିବ? ତାକୁ ତାପରେ କୃଷ୍ଣଙ୍କର ପ୍ରିନ୍ସିପଲ ଫଲୋ କରିବ, ଏ ଭାଗବତ ହିଁ ପଢିବାକୁ ପଡିବ, ଭାଗବତ ପ୍ରିନ୍ସିପଲ ସାରା ଜୀବନ ଯିବା ନ ଭାବିବାକୁ ପଡିବ। ଜଣେ କିଏ ବି ହଉ, ଆମେ ପ୍ରଚାର ଶୈଳୀକୁ ସ୍ଥାନ କାଳ ପାତ୍ର ହିସାବରେ ବଦଳାଇ ଦେଇପାରିବା, କିନ୍ତୁ ପ୍ରଚାର ଭକ୍ତିର ପ୍ରିନ୍ସିପଲକୁ ନୁହେଁ। ବି କେୟାରଫୁଲ, ଭକ୍ତିର ପ୍ରିନ୍ସିପଲକୁ ବଦଳେଇ ପାରିବନି, ପ୍ରଚାର ଶୈଳୀ ତୁମେ ବଦଳ। ବହୁତ ପବ୍ଲିକ ଲୋକ ରହୁଛନ୍ତି, ତୁମେ ସେଠି ଗୋଟେ ନୀତି କଥା କହିବ, ଗଳ୍ପ କଥା କହିବ, ଭଜନ କଥା କହିବ, ଲୋକମାନଙ୍କର ଗୃହସ୍ଥର ସ୍ୱାମୀ ସ୍ତ୍ରୀ କେମିତି ଚଳିବେ, ଆମେ ସବୁ ନିଜେ ସବୁ ଅଭିଜ୍ଞତା ଅଛି, ଆମେ ଯାଉ ସେଠି ଭକ୍ତି କଥା ବେଶୀ କିଛି ନାହିଁ। ସେଠି ଭକ୍ତି କଥାଟା ଲାଷ୍ଟକୁ ଖାଲି ତାଙ୍କୁ ନାମ କର, ତୁମ ପରିବାର ଭଲ ରହିବ, ଠାକୁରଙ୍କୁ ପାଇବ, ସେ ଲାଷ୍ଟକୁ ସବୁ କୁହା ହବ। ସେଠି ଭକ୍ତିଟା ମୁଁ ସବୁବେଳେ ଡୋମିନେଟ୍ କରି ରଖାଥିବୁ, ଆଗେ ସାମାଜିକ କଥା ଗୁଡ଼ା କହିବାକୁ ପଡିବ। ଆମେ ଏଇଟା କାହିଁକି କହୁଛୁ? ସେ କେମିତି ଭକ୍ତି କରନ୍ତୁ, କିନ୍ତୁ ତାର ଅର୍ଥ ନୁହେଁ ଯେ ସେ ଭକ୍ତିକୁ ଆସିଗଲା ପରେ ପୁଣି ସେ ସାମାଜିକ ସ୍ତର କଥା ଚିନ୍ତା କରେ ନାହିଁ। ଭକ୍ତିକୁ ଆସିଲା ପରେ ଭକ୍ତି ପ୍ରିନ୍ସିପୁଲ ମାନିବାକୁ ପଡିବ, ପ୍ରିଚିଂରେ ତୁମେ ଆଡଜଷ୍ଟମେଣ୍ଟ କରିପାର। ସ୍କୁଲ କଲେଜକୁ ପ୍ରିଚିଂ କରାହଉଛି ଭଲ, ଯୁବକମାନଙ୍କୁ ବିଭିନ୍ନ ଭିନ୍ନ ଅଲଗା ତାଙ୍କୁ ସବୁ ସବୁ କ'ଣ ଏଇଟା ଆଜିକାଲି ସୋ ଦେଖୁଛନ୍ତି, କ'ଣ ପାୱାର ପ୍ରୋଜେକ୍ଟର ମାଧ୍ୟମରେ ତାକୁ ଦେଖ, ତୁମେ ଯାହା କର ତାଙ୍କୁ, ୱାନ୍ ସେ ଡିଭିଡ଼ି ହେଇଗଲା ପରେ ଏଇଟା ମନେ। କିନ୍ତୁ ଗୋଟିଏ ଅସୁବିଧା ରହିଛି ମନେ ରଖିବାକୁ ପଡିବ, ପ୍ରଭୁପଦଙ୍କ ସମୟ ପ୍ରଭୁପଦ ଯେତେବେଳେ ଆମେରିକାକୁ ଯାଇଥିଲେ ସେ କେବଳ ଡାଇରେକ୍ଟ କୃଷ୍ଣ କଥା କହୁଥିଲେ। ଏଥିରେ କ'ଣ ଅସୁବିଧା ହବ ନା, ଯେଉଁମାନେ ପ୍ରଥମେ ଗୋଟେ ଭ୍ୟାଲୁଟାକୁ ଜାଣନ୍ତିନି ଯେ ଭକ୍ତିରେ ଏତେ ପ୍ରିନ୍ସିପୁଲ ଏଭଳି ସରେଣ୍ଡର ହୋଇଛି, ସେ ଏଇଟାକୁ ଇଜି ଭାବେ ପଶି ଆସିଥିବେ, ତାପରେ ତାପରେ ପଶିଗଲା ପରେ ଦେଖିବେ ଏଟା ଏହା ଭିତରେ ଏତେ ଫାଷ୍ଟ ଫିଲୋସଫି ଅଛି, ତୁମକୁ ସମ୍ପୂର୍ଣ୍ଣ ଶରଣାଗତ ହେବାକୁ ପଡିବ, ତୁମର କିଛି ଇଣ୍ଡିପେଣ୍ଡେଣ୍ଟ ରହିବନି, ସେ ଡରିଯିବ। କାରଣ ସେ ଗୋଟେ କଣ ସରଳ ଜିନିଷ ଦେଖିକି ଚାଲି ଆସିଥିଲେ, ଗୋଟେ ଇଜି ଲାଇଫ ଭାବିକି ଚାଲି ଆସିଥିଲେ, କିନ୍ତୁ ଯେତେବେଳେ ପଶିଯିବେ ଭିତରେ କହି ୟା ଭିତରେ ଏତେ କଥା ଅଛି, ୟା ଭିତରେ ଏତେ କଥା ଅଛି। ଆସିଲା ପ୍ରଥମେ ଆସିବ ମନ୍ଦିରକୁ, ମନ୍ଦିର ଆସିଲାକୁ ପ୍ରଭୁ ପ୍ରସାଦ ନିଅ, ଆସ 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 ନା ଦେଖୁନା ଆସିଲା, କଣ ସାର ଘରେ ସ୍ତ୍ରୀ ରୋଷେଇ କରିକି କହୁଛି ବାଢିକି ଖା, ଇଏ ମଠକୁ ଆଇଲା ବେଳକୁ କଣ ଡାକି କହୁଛନ୍ତି ପ୍ରଭୁ ଆସ ପ୍ରସାଦ ପାଇବ, ଆଜ୍ଞା ପ୍ରସାଦ ପାଇଲେଣି, ବଢିଆ ଜାଗା ଆଉ ତ ଭଲ ଲାଗିଲା, ସମସ୍ତେ ସମ୍ମାନ କରିବେ ଆଦର କରିବେ, କୁଆଡେ ଯାଉଛ ଘରୁ ଯାଉଛ, ଆମେ ନିଅ ପ୍ରସାଦ ଟିକେ ନିଜ ଘରୁ, ଆରେ ଏ ବାବା ପ୍ରସାଦ ବି ଦଉଛନ୍ତି, ତାକୁ ପ୍ରଥମେ ତ କଣ ଲାଗୁଛି ରିଲାକ୍ସ ଲାଗୁଛି, ଆରେ କେତେ ସୁନ୍ଦର ବାହାର ଦୁନିଆଠୁ ଏଟା କେତେ ଭଲ। କିନ୍ତୁ ମନେ ରଖିବା ଦରକାର, ପ୍ରଥମ ଶ୍ରେଣୀର ଛୁଆ ପାଠ ପଢିଲା ବେଳେ ସେ ସବୁବେଳେ ଭାବିବନି ମୁଁ ସବୁବେଳେ ଜିରୋ ମଡ଼େଇବି ବୋଲି, ପ୍ରଥମ ଶ୍ରେଣୀ ଛୁଆର ପରୀକ୍ଷା ନଥାଏ ନା କଣ ଭାବିଲେ, ପ୍ରଥମ ଶ୍ରେଣୀ ଛୁଆର କଣ ପରୀକ୍ଷା, ସ୍କୁଲର କିନ୍ତୁ ଜାଣିନ, ପ୍ରଥମ ଶ୍ରେଣୀ ଛୁଆର ପରୀକ୍ଷା ହଉଛି ସିଏ କେବଳ ଆସିକି ଆଟେଣ୍ଡାନ୍ସ କଣ ଉପସ୍ଥାନ ଠିକ ରହିବ, ତା ଦ୍ୱିତୀୟ ଶ୍ରେଣୀକି ଯିବ, ଆଉ ତ କିଛି ନାହିଁ, ପ୍ରଥମ ଶ୍ରେଣୀ ଖାଲି ଜିରୋ ମଡ଼େଇବା କଥା ନା, ଏକ ଦୁଇ ଜିରୋ ତାର ମଡ଼େଲା, ସିଏ ଭାବିବ ମୋର ଜୀବନ ଭାରି ସେ ଖୁସି ଲାଗେ, ମା ମୁଁ ଲେଖିଛି ରେ, କଣ ଲେଖିଛୁ ନା ଜିରୋ, କିରେ ସେଇଟା କଣ ସବୁଦିନ ଲେଖିବୁ କିରେ, ଆମେ ସେଇ ଜିରୋ ପାଠଟାକୁ ଭାବୁଛେ, ଭଲ ଖାନା ମିଳିଲା ପ୍ରସାଦ ମିଳିଲା ପାସ୍ତା ଡିଆଁ ଟିକେ କରିଦେବି ମୋର ଶୋଇଲା ଆଉ, କିରେ ବାବା ଏଇଟା ନୁହେଁ, ପାଠ ପଢିବାକୁ ପଡିବ, ଶରଣାଗତ ହେବାକୁ ପଡିବ, ତୁମର ଇଣ୍ଡିପେଣ୍ଡେନ୍ସ ଛାଡ଼ିଦେବାକୁ ପଡିବ, ତୁମର ସ୍ୱତନ୍ତ୍ରତା କିଛି ରହିବନି, ତୁମେ କିଛି କ୍ୱେଶ୍ଚନ୍ କରିପାରିବନି କିଛି, ତୁମେ ଯାହା କହିଲା ସେ ମାଷ୍ଟର ଯେମିତି ବସେ ଉଠ ବସ, ସେ ଗୋଟେ ମାଷ୍ଟର ସବୁ କୁହନ୍ତି ନା, ଏ ସେ କଣ କ୍ଲାସ ଡେରି ହେଲା, ସେ ଆଣ୍ଠୁ ଆଣ୍ଠୁରେ ଗୋଡ଼ି ଆଣ୍ଠା ସ୍କୁଲକୁ ପଳେଇଲା ପୁରା ଆଗରେ, କଣ ମାଷ୍ଟର ଅଧୀନ ରହିଲେ ନା ତମେ, ଯେତେବେଳେ ଯାହା ସେ ମାଷ୍ଟର କହିବ କରିବ ଆଉ, ଆଜିକାଲି ସବୁ ବଦଳିଗଲା ସେଇଭଳିଆ, ଆମେ ପ୍ରିନ୍ସିପଲ ପ୍ରିଚିଂ ଷ୍ଟାଇଲ ସମୟ କାଳ ପରିସ୍ଥିତି ହିସାବରେ ଆମେ କିଛି ଆଡଜଷ୍ଟମେଣ୍ଟ କରିପାରିବା, କିନ୍ତୁ ମନେ ରଖିବା ଦରକାର ଭକ୍ତିର ପ୍ରିନ୍ସିପଲ ସହିତ କିଛି ଆଡଜଷ୍ଟମେଣ୍ଟ କରିହେବନି, ଶୁଦ୍ଧ ଭକ୍ତି ପାଇବାକୁ ହେଲେ ଆମକୁ ସେ ଶରଣାଗତି ଆଚରଣ କରିବାକୁ ପଡିବ, ଭଗବତ ସମ୍ବନ୍ଧ ସ୍ଥାପନ କରିବାକୁ ପଡିବ, ଗୁରୁ ବୈଷ୍ଣବଙ୍କର ସେବା କରିବାକୁ ପଡିବ, ଯାହା ସବୁ ନିୟମ ଆମେ ସବୁ ଆଲୋଚନା କରୁଛୁ ସେଇଟା ଫଲୋ କରିବାକୁ ପଡିବ, ତାହେଲେ ହୃଦୟର ଭକ୍ତିର ରସ ଆସିବ, ନହେଲେ ଗୋଟେ ସୋ ହେଇଯିବ ଭକ୍ତି, ସେସବୁ ତୁମକୁ ନିଜକୁ ସୋ ଲାଗେ, ଭକ୍ତକୁ ଭକ୍ତିର ଗୋଟେ ସୋ ବୋଲି ଲାଗୁଛି, ସେ ଛାଡ଼ି ପାରୁନି କି ଗିଳି ପାରୁନି, ମୁଁ ଖୋଲି କହିଦେଉଛି ମୁଁ ଭୟ କରେନି କାହାକୁ, ମୋ ଜୀବନରେ ମୁଁ କାହାକୁ ଭୟ କରେନି, କିଏ ଖରାପ ଭାବିପାରେ ଭଲ ଭାବିପାରେ, ସେ ସୋ ବୋଲି ଭାବୁଛି, କାହିଁକି ସେ ଛାଡ଼ି ପାରୁନି କି ଗିଳି ପାରୁନି, ଛାଡ଼ିଲେ ଲୋକ ହସିବେ ସବୁ, ଏଣେ ଭିତରକୁ ପଶିଯା ଶକ୍ତି ନାହିଁ, ସବୁ ଶରଣାଗତ ହେଇ କରିବା ପାରିବନି, ସହଜ ନୁହେଁ, କାହିଁକି ସେଟାକୁ ପ୍ରଥମରୁ ସେ ଇଜି ବୋଲି ଧରି ନେଇଛନ୍ତି, ଆଉ ସେଥିପାଇଁ କୋର୍ସ ଅଫ୍ ଷ୍ଟଡି ମୁଁ ସବୁ ଦେଖୁଛି ନା, ଆଉ ମୋତେ ବୋକା କଣ ବୋକା ବୋଲି ଭାବୁଛ କି, ମୁଁ ସବୁ ଜିନିଷ ସେଥିପାଇଁ ଜାଣୁଛି, ପିଲାମାନେ ସବୁ ପଚାରେ, ଯୋଉ ଛୁଆକୁ ଦେଖି ପଚାରେ ତୁ କଣ ପଢୁଛୁ କି କନଭେଣ୍ଟ, ଦେଖୁଛନ୍ତି ଏବେ କଣ, କାରଣ ତାଙ୍କୁ ଆଇଏଏସ୍ ଅଫିସର ବନିବାର ଅଛି, ଓଏଏସ୍ ଅଫିସର ବନିବାର ଅଛି, ବଡ଼ ଅଫିସର ବନିବାର ଅଛି, ତାହେଲେ କନଭେଣ୍ଟର ଯୋଉ ଇଂଲିଶ ମିଡିୟମର ଯୋଉ କୋର୍ସ ଅଫ୍ ଷ୍ଟଡିଟା କେମିତିକା, ହଁ ପ୍ରଥମରୁ ସେ ଯୋଉ ଇଂଲିଶ ପଢୁଛନ୍ତି, ଇଏ ବୁଢା ଦଶମ ଶ୍ରେଣୀର ସେଇ ଯୋଉ ଇଂଲିଶ ପଢିବେ, ତାଙ୍କର ଦ୍ୱିତୀୟ ଶ୍ରେଣୀର ଛୁଆ ପଢିବେ, ଜାଣିଛ ନା ନାହିଁ, ତାଙ୍କର ଦ୍ୱିତୀୟ ତୃତୀୟ ଶ୍ରେଣୀର ଯୋଉ ପିଲା ଇଂଲିଶ ପଢୁଛନ୍ତି, ଇଏ ଅଷ୍ଟମ ଶ୍ରେଣୀର ଛୁଆ ପଢୁଥିବେ ସେ ଇଂଲିଶ, କାହିଁକି ସେ ପିଲାମାନେ କୁଆଡେ, ତାଙ୍କର ଯୋଉ କଣ ସିବିଏସ୍ଇ ନା କି ପ୍ୟାଟର୍ନ, ତାଙ୍କର ଯୋଉ ପ୍ୟାଟର୍ନ ଇଂଲିଶ ମିଡିୟମ ପ୍ୟାଟର୍ନ ନା, ତାଙ୍କର ବଡ ଅଫିସର ହେବାକୁ ପଡିବ, ଭଲ ମନ୍ଦ କାମ ତାଙ୍କ କୋର୍ସ ଅଫ୍ ଷ୍ଟଡିଟା ସେମିତି ପ୍ରଥମରୁ କରାଯାଇଛି, ହେବି ଏ ଛୋଟ ଛୁଆ ଆମର ଇଂଲିଶ କେତେବେଳେ କୋଉ କ୍ଲାସରେ ଶିଖୁଥିଲେ, ଚତୁର୍ଥ, ହଁ ଚତୁର୍ଥ ବେଳକୁ, ଚତୁର୍ଥ ବେଳକୁ କଣ ଶିଖିବେ ଇଂଲିଶ, ଡଗ, ସେ ଡଗ ତାଙ୍କର କୋଉ ଶ୍ରେଣୀରେ, ପ୍ଲେ ସ୍କୁଲରେ, ପ୍ଲେ ସ୍କୁଲରେ, ପ୍ଲେ ସ୍କୁଲରେ ଯୋଉ ଖେଳିବାକୁ ଯିବେ, କୁକୁର ଚିତ୍ର ଗୋଟେ ଅଙ୍କା ହେଇଥିବ ତା ତଳେ ଲେଖା ହେଇଥିବ ଡଗ, ଫୁଲ ଚିତ୍ର ଅଙ୍କା ହେଇଥିବ ତେଣୁ ଡଗ, କାହିଁକି ତାଙ୍କୁ ପ୍ରଥମରୁ ଏ ଫ୍ଲାୱାର ତାଙ୍କୁ ପ୍ରଥମରୁ ସବୁ ରଖା ହଉଛି, କାହିଁକି ତାଙ୍କୁ ହେଭି କୋର୍ସ ଅଛି ତାଙ୍କର, ଏଇଟା ହଉଛି ଅସୁବିଧା, ଏଇଟା ହଉଛି ଅସୁବିଧା, ଆଚାର୍ଯ୍ୟ ମାନେ ଯେତେବେଳେ ପ୍ରଭୁ ପ୍ରିନ୍ସିପାଲ ଜାଣିଥିଲେ ଏଠି ଇଜି କିଛି ନାହିଁ, ସେଥିପାଇଁ ସେମାନେ ବହୁତ କହୁଥିଲେ ପ୍ରଭୁପାଦ ଏଟା କିଛି ରିଲାକ୍ସ, ପ୍ରଭୁପାଦ ନାହିଁ ନାହିଁ କିଛି ରିଲାକ୍ସ ନାହିଁ, ନୋ ମେଡିଟିଂ, ନୋ ଇଟିଂ ସେକ୍ସନ୍, ନୋ ଇଲିସିଟ ସେକ୍ସ, ନୋ ସ୍ମୋକିଂ, ନୋ ସାଙ୍ଗେ ସାଙ୍ଗେ ନୋ 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 ସାଙ୍ଗେ ସାଙ୍ଗେ, କେବେ ସେ କମ୍ପ୍ରମାଇଜ୍ କରିବେ କାହିଁକି ଜାଣିଛନ୍ତି ଏଟା ଗୋଟେ ହେଭି କୋର୍ସଟା, ପ୍ରଥମରେ ଯଦି ଢିଲା ମାରିଦବ ଇଏ ଗଡ଼ିଲେ ଗଡ଼ିଯିବେ ସବୁ। ସେଥିପାଇଁ ବର୍ତ୍ତମାନ ଦେଖୁନାହାନ୍ତି କୋର୍ସ ଅଫ୍ ଷ୍ଟଡି ସବୁ ବଦଳି ଗଲାଣି ନା, ଆଉ ବର୍ତ୍ତମାନ ଯୋଉ କୋର୍ସ ଅଫ୍ ଷ୍ଟଡି ଗୁଡ଼ା କାରଣ ଦୁନିଆ ବଦଳି ଗଲାଣି ନା, ଟ୍ୟାଲେଣ୍ଟ ସବୁ ସବୁ ଏକ୍ଜାମିନେସନ ଗୁଡ଼ାକ ସବୁ ହେଭି ହେଇଗଲାଣି, ଟ୍ୟାଲେଣ୍ଟ ପିଲା ଗୁଡ଼ା ବାହାରିଲାଣି, 99 ପିଲା ରଖିଦଉଛନ୍ତି ସବୁ ଟପର ହେଇଯାଉଛନ୍ତି। ସେଥିପାଇଁ ଯୋଉଗୁଡ଼ାକ ଆମେ ସବୁ +2 +3 ରେ ପଢ଼ୁଥିଲୁ ସେଗୁଡ଼ା ବର୍ତ୍ତମାନ ଷଷ୍ଠ ସପ୍ତମ ଶ୍ରେଣୀରେ କୋର୍ସ ହେଇଗଲାଣି, ବର୍ତ୍ତମାନ ଷଷ୍ଠ ସପ୍ତମ ଶ୍ରେଣୀରେ ଯୋଉ ମ୍ୟାଥମେଟିକ୍ସ ଫିଜିକ୍ସ ଯୋଉଟା ହଉଛି ସେଇଟା ସବୁ +2 ସାଇନ୍ସ ବେଳକୁ 10ମ ଶ୍ରେଣୀ +2 ସାଇନ୍ସରେ ପଢା ହଉଥିଲା। କାହିଁକି ଗଭର୍ଣ୍ଣମେଣ୍ଟ ଦେଖୁଛି ପିଲାଙ୍କୁ ଯଦି ପ୍ରଥମରୁ କମ୍ପିଟେଣ୍ଟ ନ କରାଯିବ ସେମାନେ କିଛି ଜବ୍ ପାଇବେନି, କୋର୍ସ ଅଫ୍ ଷ୍ଟଡି ଚେଞ୍ଜ କରାହଉଛି। ସେଥିପାଇଁ ଆମର କୋର୍ସ ଅଫ୍ ଷ୍ଟଡିଟା ବଡ଼ ହେଭି କୋର୍ସ ଅଫ୍ ଷ୍ଟଡି, ଆଉ ପ୍ରଥମେ ତୁମେ ତ ତାଙ୍କୁ ଯଦି ଢିଲା ଦେଇଦେଲ ସିଏ ହବ ଆଉ, ପ୍ରଥମେ ଢିଲା ହେଇଗଲା ମାନେ ସେମାନେ କ'ଣ କରିବେ, ଆଉ ଏକ୍ଜାମିନେସନ ଫେସ୍ କରିପାରିବେ ନାହିଁ, ଗୋଟେ ଜବ୍ ପାଇପାରିବେ, ଶୁଦ୍ଧ ଭକ୍ତିରେ ପଶିପାରିବେନି। ଆଉ ପ୍ରଥମେ ଦେଖିବା କ'ଣ ବଢିଆ ମନ୍ଦିର ଗଲା ବେଳକୁ ଡିଆଁ ଡିହି ଚାଲିଛି, ଖାନା ସଣ୍ଡେ ଫିଷ୍ଟ, ଏତେ ପ୍ରସାଦ ପତ୍ର, ସେ ସେଇଟାକୁ ଦେଖି ଗାଇଲେ ପ୍ରଭୁ ସେଟା କରିଛନ୍ତି କାହିଁକି, ଏଇଟା କେହି ବାବାଜୀ ବାଜି ହେବେନି କି କେହି ଭକ୍ତ ହେବେନି, ତାଙ୍କୁ ପ୍ରସାଦ ଭଲ ଦିଅ, ମନ୍ଦିର ପରିଷ୍କାର ରଖ, ନଚାଅ, ଆଉ ଏଥିରେ କିଛି ଲସ୍ ବି ନାହିଁ, ଏଇ ଜନ୍ମରେ କିଛି ସ୍ୱୀକୃତି ପ୍ରାପ୍ତ ହୁଅନ୍ତୁ। କିନ୍ତୁ କୋର୍ସଟା ହେଭି ହେଭି କୋର୍ସ, ଏଟା ଗୋଟେ ଜୀବନ ପ୍ରଥମ ସବୁଠୁ ବଡ଼ ହେଭି କୋର୍ସ କ'ଣ, ତୁମ ଜୀବନରେ କିଛି ସ୍ୱତନ୍ତ୍ରତା ରହିବ, ଶରଣାଗତ ହବ, ଶିଖାଏ ଶରଣାଗତ, ଭଗବାନ ଆସିକି ହାତ ଟେକିଲେ ଆଉ ହାତ ଟେକନ୍ତି କେତେବେଳେ, ଆଉ ଜାଣିନ କେତେବେଳେ ହାତ ଟେକନ୍ତି, ଆଉ ଯାଅ ମୁଁ ଏଇ ଛକକୁ ଯାଅ, ଗୋଟେ ବନ୍ଧୁକ ଗଲାକୁ ପଠେଇଲେ ତୁମେ ଜାଣିପାରିବ, ଏଇ ଯେତେବେଳେ ଯାଉଛ ରାସ୍ତାରେ ବିଲ ରାସ୍ତାରେ ଏକୁଟିଆ ତୁମ ବନ୍ଧୁକ ଲଗେଇଦେବେ କଣ କରିବ, ହାତ ଟେକ କଣ କରିବ, ଦେଖୁନା ଆମେ କଣ ଆଉ ତୋର ଶରଣ ଗଲି ଆଉ, ଆମେ ହାତ ଟେକୁଛ ନା ସେମିତି, ଆଉ କଣ ମୋର ଆଉ କିଛି ନାହିଁ, ହାତ ଟେକା ପାଠ ପ୍ରଥମ ଏଟା ଜାଣିବାକୁ ପଡିବ, ମୁଁ ଭଗବାନଙ୍କର ଭକ୍ତ ହଉଛି ମାନେ ସବୁ ମୋତେ ଛାଡ଼ିବାକୁ ପଡିବ, ଆଉ ମୋର ନିଜର କିଛି ନାହିଁ, ଯାହା ହବ ଭଗବାନଙ୍କ ଇଚ୍ଛାରେ, ଯାହା ବଞ୍ଚିଲେ ବଞ୍ଚିବି, ମାରିଲେ ମାରିବି, ମାରିଲେ ମାରିବି, ତାରିବେ ତାରିବେ ଲୋକମାନେ ସବୁ କୁହନ୍ତି, ସେଇଟା ସେଇ ପାଠ ଏଟା। ଆଉ ଏଠି ଯୁକ୍ତି ତର୍କ ଏସବୁ ଯେତେ ପ୍ରକାର ଯୋଜନା ଏହି ସବୁ କାମ କରିବନି, କିଛି କିଛି କାମ କରିବ, ସେ ଲାଇନ ଏଟା ଶୁଦ୍ଧ ଭକ୍ତି ଜିନିଷ, ହେଭି କୋର୍ସ, କାରଣ ଆମକୁ ଭଗବାନଙ୍କୁ ପ୍ରାପ୍ତି ହବାକୁ ପଡିବ, ରସ ପ୍ରାପ୍ତ ହବାକୁ ପଡିବ, ଆମେ ସେ ଏଇ ଯୋଉ ଏସବୁ ଦେଖୁଛେ ଆମେ ଭାଗବତରେ ଯୋଉ ସୁଖଦେବ ଗୋସ୍ୱାମୀ ପ୍ରକଟ କରୁଛନ୍ତି, ଯଶୋଦାଙ୍କର କିଭଳି ଧ୍ୟାନ ରହୁଛି, କିଭଳି ସେ ଲୀଳା ଗୁଣ କୀର୍ତ୍ତନ କରୁଛନ୍ତି, ଶ୍ରମ କରୁଛନ୍ତି, ଚିନ୍ତନ କରୁଛନ୍ତି, ତେଣୁ କୃଷ୍ଣ ଆସିଲେ ତମାଙ୍କ ରୂଢ଼ ଅପାୟତ, ହଁ ତମାଙ୍କ ରୂଢ଼ ଅପାୟତ ସ୍ତନମ ସ୍ନେହା ସୃତମ ତସ୍ମିନ ବିକ୍ଷତେ ମୁଖମ, ସାଙ୍ଗେ ସାଙ୍ଗେ ଚଢ଼ିଲେ ଏବଂ କୂଳକୁ କୂଳକୁ ଆଲୋହରଣ କଲେ, ସ୍ତନ୍ୟପାନ କଲେ, ଆନନ୍ଦ ସାଙ୍ଗେ ସାଙ୍ଗେ ଶ୍ରମ ଭଗବାନଙ୍କର ପାଇଁ ପ୍ରୀତିରେ ସେ ସେବା କରୁଛନ୍ତି, ସାଙ୍ଗେ ସାଙ୍ଗେ କୃଷ୍ଣ ଦେଲେ ଆନନ୍ଦ ହବ, ଭକ୍ତିରେ ଆନନ୍ଦ ଅଛି ବୋଲି ହଉଛି ପ୍ରମାଣ। ସେ କାହା ପାଇଁ ଦଧି ମନ୍ଦନ କରୁଥିଲେ, କୃଷ୍ଣଙ୍କ ସୁଖ ପାଇଁ, ସାଙ୍ଗେ ସାଙ୍ଗେ କୃଷ୍ଣ ଆସି ତାଙ୍କୁ ସୁଖ ଦେଲେ, ସ୍ତନ୍ୟପାନ କଲେ। ଭକ୍ତି ହଉଛି ବାସ୍ତବ ଜୀବନ, ଏଟା କଳ୍ପନା କାହା ପାଇଁ ହେଇଯିବ, ଯେଉଁମାନେ ଭିତରେ ନ ପଶିପାରେ ତାଙ୍କ ପାଇଁ ଏଟା କଳ୍ପନା ହେଇଯିବ, ସେ କଳା ଆଶା ବାନ୍ଧିକି ହଁ ହବ କଣ ହବ ଦେଖିବା ହବ, ନାଇଁ ନା ନାଇଁ, ଏଟା ପୁରା ସାଙ୍ଗେ ସାଙ୍ଗେ ଯାହା କୁହନ୍ତି ଇମିଡିଏଟ ରେଜଲ୍ଟ, ପ୍ରଭୁପାଦ ମହାରାଜ କୁହନ୍ତି, ଭଗବାନ ସାଙ୍ଗେ ସାଙ୍ଗେ ରେସିପୋକେଟ କରିବେ ନା ତୁମ ସାଙ୍ଗରେ, ତୁମର ହୃଦୟ ସେଭଳି ନିର୍ମଳ ହବାର ଅଛି, ରସପୂର୍ଣ୍ଣ ହବାର ଅଛି, ଭାବପୂର୍ଣ୍ଣ ହବାର ଅଛି, ଭଗବତ ସମ୍ବନ୍ଧୀ ହବାର ଅଛି, କିଞ୍ଚିତ ମାତ୍ର ପରିଶ୍ରମ ଯଶୋଦା ମାତା କରିଛନ୍ତି କୃଷ୍ଣ ଆସିଗଲେ ସାଙ୍ଗେ ସାଙ୍ଗେ ସ୍ତନ୍ୟପାନ କରେ, ତମାଙ୍କ ରୂଢ଼ ଅଙ୍କ ରୂଢ଼ ଅପାୟତ ସ୍ତନମ ସ୍ନେହ ସୁତମ ତସ୍ମିତ ଇଚ୍ଛତି ମୁଖମ, ସ୍ନେହରେ ଯଶୋଦା ମାତା ତାଙ୍କର ମୁଖକୁ ଦେଖୁଛନ୍ତି, କାହାର କୃଷ୍ଣଙ୍କୁ, କାହିଁକି ମୁଖକୁ ଦେଖୁଛନ୍ତି ଦେଖିନାହାନ୍ତି, ମା ମାନେ କଣ କୁହନ୍ତି, ମୋର ସବୁ ଛୋଟ ପିଲାର କଥା ସବୁ ମନେ ରହିଛି, ମା ମାନେ କଣ, ମୋ ଛୁଆ କେତେ କେତେ ଭୋକରେ ଭୋକେଇଛି, ଛୁଆଟା ଛୁଆ ସ୍ତନ୍ୟପାନ କରେ ମାସରେ କଣ ହୁଏ, ନିଜକୁ ନିଜେ କହୁଥିବ, ସେ ଖେଳଉଥିବ, ମା ଖେଳୁଥିଲୁ ପବ୍ଲିକରେ। ଆଗରୁ ମା ମାନଙ୍କର ସେମିତି ଗୋଟେ ଲଜ୍ଜା ସେମିତି କିଛି ଗୋଟେ ନଥିଲା, ଶୁଣିଲେ ତାଙ୍କର ସ୍ନେହ ସ୍ନେହ ସ୍ତନ୍ୟପାନ କରୁଥିବେ ଆଉ କହୁଥିବେ ମୋ ଛୁଆ କେତେ ଭୋକ ହେଇଛି। ସେ ଯଶୋଦ ମାତା କୃଷ୍ଣଙ୍କର ମୁଖକୁ ଚାହିଁକି ସ୍ମିତମ ଟିକେ ହସୁଛନ୍ତି, ସ୍ମିତ ହାସ୍ୟ କରୁଛନ୍ତି, କାହିଁକି ନା କୃଷ୍ଣ ଯେଭଳି ପାନ କରୁଛନ୍ତି, କଣ ସ୍ତନ୍ୟପାନ କରୁଛନ୍ତି, ଯଶୋଦାଙ୍କୁ ଦେଖି ଆନନ୍ଦ ଲାଗୁଛି, ଏତେ ଭୋକିଲା ଭୋର ଭୋର ହେଇଛି, ଖୁସିରେ ସ୍ତନ୍ୟପାନ କରୁଛି। ପିଲାର କଣ ଦୁଇଟା ଜିନିଷ ମା ଦେଖେ, ମାର ଛୋଟ ପିଲା ପାଇଁ ଦୁଇଟା ଜିନିଷ, ଠିକ ସେ ଖାଇଲା, ଠିକ ସେ ମଳ ତ୍ୟାଗ କଲା, ତାହେଲେ ମା ଜାଣିବ ମୋ ଛୁଆ ଠିକ ଅଛି। ଠିକ ସେ ଖାଇଦେଲା ତାହେଲେ ମାର ଚିନ୍ତା କଲା, ଯାହା ଠିକ ସେ ମା କେତେ ବୁଲେଇ 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 କଥା କହି ଜନମାମୁଁ ଦେଖା, ଆକୁ ଦେଖା, ତାକୁ ଦେଖା, ତାକୁ ଭୋଳେଇ ବୁଲେଇ ତା ପାଟର ଆଙ୍ଗୁଳି ଦେଇକି ସବୁ ଖୁଏ, ଆଉ ଖାଇବାର ଅଛି ଆଉ ମଳ ତ୍ୟାଗ କରିବାର ଅଛି, ତାର ମାର ମନ ଖୁସି, ଯାହା ମୋ ଛୁଆର ଦେହ ଠିକ ଅଛି, ଭୋଜନଟା ଠିକ ହେବାର ଅଛି। ତେଣୁ ଯଶୋଦ ଚାହୁଁଛନ୍ତି କୃଷ୍ଣଙ୍କୁ, ଆଉ କୃଷ୍ଣଙ୍କର ସେତେବେଳେ ଯୋଉ ଆବେଗପୂର୍ଣ୍ଣ ବା ବୁଭୁକ୍ଷୁ, ଯୋଉ ମୁଁ ବହୁତ ଭୁଖିଲା, ଏଇଟା ଦେଖିବା ପାଇଁ ଚାହୁଁଛନ୍ତି କୃଷ୍ଣ, କୃଷ୍ଣଟା ଦେଖିବା ପାଇଁ ଚାହୁଁଛି ଯେ କୃଷ୍ଣ ଭୁଖିଲା ନୁହନ୍ତି, ସେ ଆପ୍ତ କାମ, ସେ ପ୍ରେମର ଭିକାରୀ, ଭୁକ, ପ୍ରେମ ନଥିଲେ ସ୍ନେହ ନଥିଲେ ସେ କେବେ କିଛି ଗ୍ରହଣ କରନ୍ତି, ସେଥିପାଇଁ ସେ ଭକ୍ତିଆ 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 ଦୁଇଥର ଗୀତାରେ କହିଲେ, ତଦାଂ ଭକ୍ତି ବହୁତ ସ୍ନାମି ପ୍ରୟତ ଆତ୍ମାନ, ମୁଁ ଭକ୍ତି ଛଡା କିଛି ଗ୍ରହଣ କରେ, ଭଗବାନ ଭକ୍ତି ମୁଁ ଗ୍ରହଣ କରନ୍ତି। ହୃଦୟଟା ସେଭଳି ଯଶୋଦା ବଡ ଚିନ୍ତାରେ ଅଛନ୍ତି, ହୃଦୟ ସେଭଳି ଶୁଦ୍ଧ ହବାର ଅଛି, ଯଶୋଦା ବଡ଼ ଆନନ୍ଦ ପାଉଛନ୍ତି ଦେଖି କୃଷ୍ଣଙ୍କର ସ୍ତନ୍ୟପାନ କରିବାର ଶୈଳୀରୁ, କୃଷ୍ଣଙ୍କୁ ବି ଆନନ୍ଦ ଲାଗୁଛି। ଯଶୋଦା ସାଧାରଣ ମା ନୁହନ୍ତି, କିନ୍ତୁ ଜଣେ ସାଧାରଣ ମାର ସ୍ତନ୍ୟପାନ ସ୍ତନ୍ୟ ଆସି ଯୋଉ ପାନ କରିବ ଗୋଟେ ବାଳକୁ କେତେ ସମୟ କରିପାରିବ, 15 ମିନିଟ 20 ମିନିଟ ଅଧଘଣ୍ଟେ, ତାପରେ ଆଉ ସ୍ତନ୍ୟରେ କଣ ଦୁଗ୍ଧ କ୍ଷରିତ ହବ କି, ହବନି ନା, କିନ୍ତୁ ଯଶୋଦା ମାତା ତା ନୁହନ୍ତି ନା, ତାଙ୍କ ଚିନ୍ମୟସରେ ଆକୃଷ୍ଣ ହଉଛନ୍ତି ସ୍ୱୟଂ ପରମ୍ରହ୍ମ, ଯଦି ଏଇଭଳି ସ୍ତନ୍ୟପାନ କରିବେ ତାହେଲେ ଯୁଗ ସରିଗଲେ ବି ସରିବେ, ସେଠି ସବୁ ଟ୍ରାନ୍ସଜେଣ୍ଡାଲ ନା, ତେଣୁ ସେ ଯୋଉ ଆନନ୍ଦ ଯଶୋଦା ମାତା କୃଷ୍ଣ ପାନ କରୁଛନ୍ତି, ଯଶୋଦା ମାତା ପିଉଛନ୍ତି, ସେ ଯୋଉ ଆନନ୍ଦଟା ସେଟା ଏଭଳି ଏକ ଆନନ୍ଦ ଯୋଗ ମାୟା ଦେଖିଲେ ଏଟା କେବେ ସରିବ ନାହିଁ, ରସରେ କେବେ ଆନନ୍ଦ ଶେଷ ହୁଏ ନା, ଭଗବାନ ଚାଲିଗଲା ପରେ ବି ସେ କହିଦେଇଗଲେ ନା ସମସ୍ତେ ସମସ୍ତଙ୍କୁ ନେଇ ଚାଲିଗଲେ, ତାଙ୍କୁ ରଖିଦେ ନା ତୁମେ ଏଠୁ ମୋ ନାମ ପ୍ରଚାର କର, ମୋର ଯଶ ପ୍ରଚାର କର, ରସର ଯୋଉ ଆନନ୍ଦ ସେଟା କେତେବେଳେ ପରିସମାପ୍ତି ହୁଏ, କେବେ ପରିସମାପ୍ତି ହବ, ତାକୁ ଚିନ୍ତନ କରି, ଭଗବାନଙ୍କୁ ଚିନ୍ତନ କରି, ଭଗବାନଙ୍କର ନାମକୁ ଚିନ୍ତନ କରି, ସେବାକୁ ଚିନ୍ତନ କରି, ସ୍ୱରୂପକୁ ଚିନ୍ତନ କରି, ସେଥିରେ ବି ରସ ମିଳେ। ଯଶୋଦା ଏଭଳି ଅନାଦି କାଳ ପର୍ଯ୍ୟନ୍ତ ପିଇବାର ଶକ୍ତି ତାଙ୍କର ଅଛି, ଆଉ କୃଷ୍ଣଙ୍କର ପିଇବାର ବି ଶକ୍ତି ଅଛି, ଏ ଯୋଉ ଆନନ୍ଦ ଚାଲିଛି ଯୋଗମାୟା ଦେଖିଲେ, ଆରେ କୃଷ୍ଣ ଯଦି ଏ ଆନନ୍ଦରେ ମଜିଯିବେ ତାହେଲେ କୃଷ୍ଣଙ୍କର ଲୀଳାଟା ବନ୍ଦ ହେଇଯିବ, କୃଷ୍ଣ କାହିଁ ସକାଳୁ ଉଠିକି ଆସିଛନ୍ତି, ମା ମତେ ଭାବିଛନ୍ତି ମୁଁ ଚୋରି କରୁଛି, ଦଧି ମାଖନ ମାଖନ ଚୋରି କରୁଛି, ସେଥିପାଇଁ ସେ ନିଜେ ଦଧି ମନ୍ଥନ କରୁଛନ୍ତି। ଆଜି ମା ଆଜି ସାକ୍ଷାତ ଭାବରେ ସବୁ ଜିନିଷ ଦେଖିବା ଦରକାର, ସବୁ ଜିନିଷ ଦେଖିବା ଦରକାର, ସବୁ ଲୀଳାକୁ ଦେଖିଦେବେ, କୃଷ୍ଣ କେତେ ଚତୁର, କେମିତି ଚୋରି କରୁଛନ୍ତି, କେମିତି ସ୍ନେହ କରିପାରନ୍ତି, ସବୁ ଜିନିଷକୁ ଦେଖିବେ, ଏ ଲୀଳାରେ ସବୁ ଦେଖିବେ, ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଯଶୋଦାଙ୍କୁ ଦେଖିଦେବେ। ତେଣୁ ଯଶୋଦା ଚିନ୍ତା କରିବେ, ଆରେ ମୁଁ ଯାହା ଭାବୁଥିଲି ସତ୍ୟ, ଲୋକମାନେ ମୁଁ ଆଗରୁ କେବେ ବିଶ୍ୱାସ କରୁନଥିଲି କାହ୍ନା ଏଟା କରୁଥିବ ବୋଲି, କିନ୍ତୁ ମୁଁ ଦେଖିଲି ମୁଁ ଘରେ ତ ଯିଏ ଚୋରି କଲାଣି ଆଉ ଘରେ ସେ ଚୋରି କରୁଛି ଆଉ, ତେଣୁ କୃଷ୍ଣ ଏ ଯୋଉ ଲୀଳା ସବୁ କରୁଛନ୍ତି ଯଶୋଦା ମା ତାଙ୍କୁ ଆନନ୍ଦ ଦେବା ପାଇଁ, ତାଙ୍କୁ ଆନନ୍ଦ ଦେବା ପାଇଁ ଭକ୍ତକୁ ଆନନ୍ଦ ଦେବା ପାଇଁ ଇଶୁ ଲୀଳା କରାହେଉଛି। ତେଣୁ ଏ ଆସିବ ଦିଆ ପରେ କିଭଳି ଯଶୋଦା ମାତା ସଂକଳ୍ପ କରିବେ ବାନ୍ଧିବା ପାଇଁ, ଏହା ଭିତରେ ଦୁଗ୍ଧ ଆବର୍ତ୍ତନ କରୁଥିବେ, ସେ ଦୁଗ୍ଧ ଚୋଲା ଭିତରୁ ଯାଆନ୍ତୁ, ଯଶୋଦା ମାତା କୃଷ୍ଣଙ୍କୁ ତ୍ୟାଗ କରିକି ଯିବେ, ଆସିବ ଏ ପ୍ରସଙ୍ଗ। ହରେ କୃଷ୍ଣ ଜୟ ଗ୍ରନ୍ଥ ରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁ ପାଶ ଗୁରୁଦେବ କି ଜୟ, ନିଦାୟ ଗୌର ପ୍ରମାଣ ଦେ ହରି।